କିନ୍ତୁ ନୃସିଂହଦେବଙ୍କର କୃପାରୁ ଆଜି ଆପଣମାନେ ମଧ୍ୟ ତାଙ୍କ ବିଷୟରେ ଶ୍ରବଣ କରିବେ ଏବଂ ଏହି କଥା ମଧ୍ୟ ଆହୁରି 30 ତାରିଖ ପର୍ଯ୍ୟନ୍ତ ଚାଲିବ, 12 ଦିନ ଧରି କଥା ଚାଲିବ। କୁହାଯାଏ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ବର୍ଷତମା 12 ମାସ ଧରି ସେ ଶ୍ରବଣ କରୁଥିଲେ। 2 ଚରିତ୍ର, ଗୋଟିଏ ଧ୍ରୁବ ଚରିତ୍ର ଆଉ ଗୋଟିଏ ପ୍ରହ୍ଲାଦ ଚରିତ୍ର। ସେ ଅନ୍ୟ କୌଣସି କଥା ଶ୍ରବଣ କରୁନଥିଲେ ଭାଗବତଙ୍କୁ। ତେଣୁ ଅନ୍ତତଃ ଆମେ 12 ଦିନ ଧରି କଥା କହିବା, ଆମକୁ ସୁଯୋଗ ମିଳିଲା, ମହାପ୍ରଭୁ ଚାହୁଁଛନ୍ତି ସେଇଟା। ତେଣୁ ଗତ ରବିବାର ଯେଉଁ ଆମେ କଥା କହିଥିଲେ, ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଭଗବାନ ନୃସିଂହଦେବଙ୍କ କଥା ଆସିବ, ପ୍ରହ୍ଲାଦ ମହାରାଜ ଭଗବାନ କଥା ଆସିଲେ ଭକ୍ତଙ୍କ କଥା ଆସିବ, ଭକ୍ତ କଥା କହିଲେ ଭଗବାନ କଥା ଆସିବ। ଭକ୍ତ ଏବଂ ଭଗବାନ ଅଭିନ୍ନ, ଭକ୍ତ ଭକ୍ତି ଭଗବାନ, ଏ ତିନୋଟି ଭକ୍ତ ଏବଂ ଭଗବାନ ଭିତରେ ଯେଉଁ ଆଦାନ ପ୍ରଦାନ ହୁଏ ସେ ହେଉଛି ଭକ୍ତି। ତେଣୁ ଆମେ ଗତ ରବିବାର କହିଥିଲେ ଆପଣଙ୍କ ମନେଥିବ କି ନାହିଁ, ଆମେ ଆଉଥରେ ସ୍ମରଣ କରାଇଦେବା ଯେ ସପ୍ତମ ସ୍କନ୍ଧ ଆରମ୍ଭ ହେଉଛି କର୍ମ ବାସନା। ଭାଗବତରେ 10ଟି ବିଷୟ ରହିଛି, ତା'ଦେହରେ ଗୋଟିଏ ବିଷୟ ହେଉଛି କର୍ମ ବାସନା, କର୍ମ ଉଦୟ, ତାକୁ ସଂସ୍କୃତରେ କହୁଛି ଉଦୟ। ତେଣୁ ଏଇ ଯେଉଁ କର୍ମ ବାସନା, 2 ପ୍ରକାର ଆମେ ଯେଉଁ କର୍ମ କରୁଛୁ ସମସ୍ତେ, ଏ 2 ପ୍ରକାର ବାସନା ରହିଛି, ଗୋଟେ ହେଉଛି ଶୁଭ ବାସନା, ଗୋଟେ ହେଉଛି ଅଶୁଭ ବାସନା। ଶୁଭ ବାସନା କେଉଁମାନଙ୍କର ଆସେ ନା ମହତ୍ କୃପାରୁ ଆସେ, ଯେଉଁଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କର ଆସିଥିଲା ଏବଂ ଅନେକ ଭକ୍ତମାନଙ୍କର ସବୁ ଯେଉଁ ଆସୁଛି, ଆମମାନଙ୍କର ଭକ୍ତମାନେ ଆପଣମାନେ ସବୁ ଭକ୍ତ, ଏଇ ମହତ୍ କୃପାରୁ ଏଇ ଶୁଭ ବାସନା ଆସୁଛି, ଯେଉଁଥିପାଇଁ କି ଆପଣ ଭକ୍ତି କରୁଛନ୍ତି ଆଜି ଏଠାକୁ ଆସିଛନ୍ତି। ଏବଂ ଅଶୁଭ ବାସନାରୁ ଯେଉଁ ହିରଣ୍ୟକଶିପୁ, ତାଙ୍କର ଅଶୁଭ ବାସନା ଆସିଥିଲା କାହିଁକି ନା ତାଙ୍କର ମହତ୍ କୋପ କ୍ରୋଧ ପ୍ରାପ୍ତ ହୋଇଥିଲେ ମହତ୍ ବ୍ୟକ୍ତିଙ୍କର। ଆମେ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯେଉଁ ତଥାଗତ ବର୍ତ୍ତମାନ ଯେଉଁ ବୈଜ୍ଞାନିକମାନେ ଅଛନ୍ତି ସେମାନେ ସବୁ ଅସତ୍ ବାସନା ରହିଛି, ଅନ୍ୟ ଅର୍ଥରେ ସେମାନେ ସବୁ ମହତ୍ ବ୍ୟକ୍ତିଙ୍କର କୋପ ପ୍ରାପ୍ତ ହେଉଛନ୍ତି, କୃପା ପ୍ରାପ୍ତ ହୋଇପାରୁନାହାନ୍ତି। ଆଜି ଆମର ଶ୍ରୀମଦ ଭକ୍ତିଶ୍ୱର ଦାମୋଦର ସ୍ୱାମୀ ଗୁରୁ ମହାରାଜଙ୍କ ଦ୍ୱାରା କୃପାରୁ ସେମାନେ ସବୁ ମହତ୍ କୃପା ଲାଭ କରୁଛନ୍ତି, ତାଙ୍କର ଶୁଭ ବାସନା ଜାତ ହେବ। ସେଥିପାଇଁ ଏଠି ଏଇ ଯେଉଁ ଅନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ସେଇଟା, ଏଇ ଶୁଭ ବାସନା ସମସ୍ତଙ୍କୁ ପ୍ରଦାନ କରାଯିବ। ଯେଉଁମାନେ ବିଶେଷ ଭାବରେ ଆସୁଛନ୍ତି, ଏଠି ସବୁ କଲେଜ ସ୍କୁଲ ସବୁ ଅଛି, ପିଲାଟି ପାଠ ପଢ଼ୁଛନ୍ତି, ଏସବୁ ଅଶୁଭ ବାସନାରେ ଜାଗ୍ରତ ହେଇକି ସବୁ କାର୍ଯ୍ୟ କରୁଛନ୍ତି, ସେମାନେ ପାଠ ଯେଉଁ ପଢ଼ୁଛନ୍ତି ଅଶୁଭ ବାସନାରେ ପାଠ ପଢ଼ୁଛନ୍ତି। କିନ୍ତୁ ମହତ୍ ବ୍ୟକ୍ତି ଗୁରୁଦେବଙ୍କ କୃପାରୁ ଏଇ ଯେଉଁ ଅନୁଷ୍ଠାନଟି ହେଇଛି, ତାଙ୍କୁ ସବୁ କୃପା କରାଯିବ, ଯାହାଫଳରେ ତାଙ୍କର ସତ୍ ବାସନା ଜାତ ହେବ। ଆପଣମାନଙ୍କୁ ଏଠିକି ଆସିବା ପୂର୍ବରୁ ଏସବୁ ଅସତ୍ ବାସନା ଥିଲା, ମହତ୍ ବ୍ୟକ୍ତିଙ୍କ କୃପାରୁ ଆଜି ଆପଣମାନଙ୍କର ସତ୍ ବାସନା ଜାତ ହେଇଛି। ତେଣୁ ଇଏ ଯେଉଁ ମହତ୍ ବ୍ୟକ୍ତିଙ୍କର କୋପ ପ୍ରାପ୍ତ ହେଇଛି ବା କ୍ରୋଧ ପ୍ରାପ୍ତ ହେଇଛି, ସେ ହେଉଛି 4 କୁମାର, ଯେ ବ୍ରହ୍ମାଙ୍କର 4 ପୁତ୍ର ଆମେ ରବିବାର କହିଥିଲେ। ତେଣୁ ସେଇଠି କଥା ଆରମ୍ଭ ହୋଇଥିଲା ଯେ ଷଷ୍ଠ ସ୍କନ୍ଧରେ ଭଗବାନ ଯେଭଳି ଭାବରେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କୁ ବିନାଶ କରୁଛନ୍ତି, ସପ୍ତମ ସ୍କନ୍ଧ ଆରମ୍ଭରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ଭଗବାନ ତ ସମସ୍ତଙ୍କ ପ୍ରତି ସମାନ, କାହିଁକି ସେ ବିଷମ ବ୍ୟବହାର କରୁଛନ୍ତି। ଏଇଥିରୁ ଭାଗବତଙ୍କର ସପ୍ତମ ସ୍କନ୍ଧ କଥା ଆରମ୍ଭ ହେଉଛନ୍ତି। ତେଣୁ ଏଇଟା ସୁଖଦେବ ଗୋସ୍ୱାମୀ କହିଲେ, ଆମର ଯେଉଁଭଳି ଭାବରେ ଶରୀର ରହିଛି, ଯେଉଁଥିରେ ଆପଣ ନିନ୍ଦା କଲେ ଆମେ ଦୁଃଖିତ ହେଉଛେ, ଆମେ ଯଦି ସମ୍ମାନ କରାଯିବ ଆମେ ବହୁତ ଆନନ୍ଦିତ ହେଉଛେ। କାରଣ ଇଏ ହେଉଛି ଭୌତିକ ଶରୀର ଆମେ ପ୍ରାପ୍ତ ହେଇଛେ, ଆମେ ଜାଣିନେ ଆମେ ହେଉଛୁ ଶରୀର, ଆମେ ହେଉଛେ ଶରୀର ନୁହଁ, ଆମେ ଜାଣିନି। ଶରୀର ଧାରଣ କରିଥିବାରୁ ଆମକୁ ସେ ଚିନ୍ତା ହେଉଛି, ସେଭଳି ଭାବରେ ଭାବ ଜାଗ୍ରତ ହେଉଛି। କିନ୍ତୁ ଭଗବାନଙ୍କର ସେଭଳି ଶରୀର ନୁହଁ, ଭଗବାନଙ୍କର ସଚିଦାନନ୍ଦ ଶରୀର। ତେଣୁ ଯିଏ ଯେଉଁଭଳି ଭାବରେ ଭଗବାନ ଚିନ୍ତା କରନ୍ତୁ ନା କାହିଁକି, ଗୋପ୍ୟ କାମା ମୟା କଂସୋ ସ୍ନେହା ଚୈତ୍ୟ ଏସବୁ ଯିଏ ଯେଉଁଭଳି ଭାବରେ ଭଗବାନ ସହିତ ଯେଉଁଭଳି ଭାବରେ ଚିନ୍ତା କରନ୍ତୁ, ସେ ଭଗବାନଙ୍କର କୃପା ପ୍ରାପ୍ତ ହେବେ, ଭଗବାନଙ୍କ ସହ ଯୁକ୍ତ ହେବେ। ଗୋପ୍ୟ କାମା ମୟା କଂସୋ ଏ କଥା କାହିଁକି କୁହାଗଲା ନା, ଏଇ ଯେଉଁ ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଲେ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆଉ ଗୋଟିଏ ସେଇଭଳି ଭାବେ ପ୍ରଶ୍ନ ପଚାରିଥିଲେ ରାଜସ୍ୱ ଯଜ୍ଞର ଯୁଧିଷ୍ଠିର ମହାରାଜ, ଯେଉଁ ଆମର ଇନ୍ଦ୍ରପ୍ରସ୍ଥରେ ରାଜସ୍ୱ ଯଜ୍ଞ କରୁଥିଲେ ଯୁଧିଷ୍ଠିର ମହାରାଜ, ସେ ଏଇଭଳି ପ୍ରଶ୍ନ ପଚାରିଥିଲେ କାହିଁକି ସମସ୍ତଙ୍କ ସାମ୍ନାରେ ଏ ଯେଉଁ ଯେତେବେଳେ ଭଗବାନ କିଏ ଅଗ୍ରପୂଜ୍ୟ କଥା ଆସିବ, ଅଗ୍ରପୂଜ୍ୟ କିଏ ହେବ ନା, ସେ ହେଉଛନ୍ତି ଭଗବାନ କୃଷ୍ଣ, ଗୋବିନ୍ଦ ମହାଦ ପୁରୁଷନ୍ ତମଂ ଭଜାମ, ସେ ହେଉଛନ୍ତି ଅଗ୍ରପୁରୁଷ ଅଗ୍ରପୂଜ୍ୟ। ତେଣୁ ଏ ଯେଉଁ ଯେତେବେଳେ କୃଷ୍ଣଙ୍କର ଅଗ୍ରପୂଜା କରାଯାଉଥିଲା, ପ୍ରଥମ ପୂଜ୍ୟ ହେଉଛନ୍ତି ସିଏ ଆରାଧ୍ୟ ଭଗବାନ ବ୍ରଜେଶ କନୟ, ସେତେବେଳେ ଏଇ ଶିଶୁପାଳ ତାଙ୍କୁ ବହୁତ ପ୍ରକାର ନିନ୍ଦା କରିଥିଲା, ତେଣୁ ଭଗବାନ ତାକୁ ସୁଦର୍ଶନ ଚକ୍ର ଦ୍ୱାରା ତ୍ୟାଗ କରିଥିଲେ। ତେଣୁ ତାଙ୍କର ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ମିଶି ଯାଇଥିଲା। ତେଣୁ ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧର୍ମରାଜ ସେ ଧର୍ମ ବିଷୟ ଜାଣନ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି, କିନ୍ତୁ ଏ ଧର୍ମର ତତ୍ତ୍ୱକୁ ସେ ବୁଝିପାରିନଥିଲେ, ବା ଆମମାନଙ୍କ ପାଇଁ ସେ କହୁଛନ୍ତି ସେ କଥା, ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ଏତେ ସହଜ କଥା ନୁହଁ, ବହୁତ ଗଭୀର ତତ୍ତ୍ୱ। ମହାଜନ ଦିନ ଗତ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଣ୍ଣୟ କରିଛନ୍ତି ସେଇଟା ହେଉଛି ପ୍ରକୃତ ଧର୍ମ, ନହେଲେ ସମସ୍ତେ ଜାଣିପାରିବେ ନାହିଁ ଧର୍ମ କ'ଣ। ଅଧର୍ମଙ୍କ ଧର୍ମ ମିତି ମନ୍ୟତେ ତାମସା ଭୂତା, ଅଧର୍ମକୁ ଧର୍ମ ବୋଲି ଭାବନ୍ତି ସାଧାରଣତଃ ଲୋକମାନେ। ତେଣୁ ଇଏ ଯେତେବେଳେ ନାରଦମୁନି ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେହି ପ୍ରଶ୍ନର ଉତ୍ତରରେ ସେ କହୁଥିଲେ ଯିଏ ଯେଉଁଭଳି ଭାବରେ ଭଗବାନ ସହ ଯୁକ୍ତ ହୁଅନ୍ତୁ ନା କାହିଁକି, ବେଣ ପ୍ରଥା ଉଠିଲା। ଯୁଧିଷ୍ଠିର ମହାରାଜ ପ୍ରଶ୍ନ କଲେ ବେଣ ତ ଏଇଭଳି ଭାବରେ ଭଗବାନ ଦ୍ରୋହ କରି ନର୍କ ପ୍ରାପ୍ତ ହୋଇଥିଲେ, ଇଏ କେମିତି ଭଗବାନଙ୍କ ସହିତ ସାଧୁଯ୍ୟ ଭକ୍ତି ପ୍ରାପ୍ତ ହେଲେ, ଭକ୍ତି କେମିତି ପ୍ରାପ୍ତ ହେଲେ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ନାରଦ ମୁନି ଯାହା କହିଥିଲେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ସେ କଥା କହୁଛନ୍ତି, ଭଗବାନ ନୃସିଂହଦେବଙ୍କ କଥା ସେ କଥା ନୈମିଷାରଣ୍ୟ ସୁଖଦେବ ଗୋସ୍ୱାମୀ ସୌନକାଦି ଋଷିମାନେ କହୁଛନ୍ତି, ଏବଂ ସେହି କଥା ଆମେ ଆପଣମାନଙ୍କୁ ଆଜି କହୁଛେ। ତେଣୁ ମୂଳ ବକ୍ତା ହେଉଛନ୍ତି ନାରଦ ମୁନି, ଆଉ ଶ୍ରୋତା ହେଉଛନ୍ତି ଯୁଧିଷ୍ଠିର ମହାରାଜ। ତେଣୁ ଏହି ପ୍ରସଙ୍ଗରେ ହିରଣ୍ୟକଶିପ କଥା ଆସିଲା। ହିରଣ୍ୟକଶିପ ଆମେ କେଉଁ ଯାଇ କହିଥିଲୁ ମୋର ଅବଶ୍ୟ ମନେ ନାହିଁ, ସରକାର ଯାହା ହେଉ ଆପଣ କହିଦେଉ ସଂକ୍ଷେପରେ, ହିରଣ୍ୟକଶିପ ଭଗବାନଙ୍କୁ ଦ୍ୱେଷ କରୁଥିଲା, ତେଣୁ ଭଗବାନଙ୍କୁ ହତ୍ୟା କରିବା ପାଇଁ, ଭଗବାନଙ୍କ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ପାଇଁ ସେ ସବୁ ଚେଷ୍ଟା କରୁଥିଲା। ଶକ୍ତି ପ୍ରାପ୍ତ ହେବା ପାଇଁ ସେ ତପସ୍ୟା କଲା, ମନ୍ଦାର ପର୍ବତରେ 36,000 ବର୍ଷ ଧରି ତପସ୍ୟା କଲା, ଉଗ୍ର ତପସ୍ୟା। କେହି ତପସ୍ୟା ସେଭଳି କରିନାହାନ୍ତି କି ଭବିଷ୍ୟତ କରିବେ ନାହିଁ, ଏଇଟା ତା ବ୍ରହ୍ମା କରିବେ। ପାଦ ଆଙ୍ଗୁଠିରେ ଠିଆ ହୋଇକରି ଉର୍ଦ୍ଧ ବାହୁ ହୋଇ ଉପରକୁ ଲକ୍ଷ୍ୟ କରି କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନକରି ନନ୍ଷ୍ଟପ୍ କୌଣସି ବିରାମ ନେଇ କୌଣସି ବିରତି ନ ନେଇ 36,000 ବର୍ଷ ଧରି ତପସ୍ୟା କରିଥିଲେ। ଏତେ ତପସ୍ୟା କଲେ ଦେବତାମାନେ ରହିପାରିଲେ ନାହିଁ। ଆମର ଯଦି ବର୍ତ୍ତମାନ ବୁର୍ଲାରେ ବା ସାରା ଓଡ଼ିଶାରେ ସାରା ଇଣ୍ଡିଆରେ ବହୁତ ଗରମ ହେଉଛି, ଲୋକମାନେ ରହିପାରୁନାହାନ୍ତି, ସେହିଭଳି ଭାବରେ ଆହୁରି ଅଧିକ ତାପ ହୋଇଗଲା, ଦେବତାମାନେ ରହିପାରିଲେ ନାହିଁ ସ୍ୱର୍ଗ ଲୋକରେ। ସେମାନେ ଯେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ, ତେଣୁ ବ୍ରହ୍ମା ଆସି ଏ ପ୍ରଥମ ସ୍କନ୍ଦ ଦ୍ୱିତୀୟ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟ ଘଟଣା ଆମେ ସଂକ୍ଷେପରେ କହୁଛେ। ତେଣୁ ତୃତୀୟ ଅଧ୍ୟାୟର ଘଟଣା ଏଇଟା, ବ୍ରହ୍ମା ଆସି ତାଙ୍କୁ ବର ପ୍ରଦାନ କରିଥିଲେ, ଅନୁପମ ତେଣୁ ଠିକ ଅଛି, ହଁ ଠିକ ଅଛି, ଚାଲିଛି ମାନେ ଲଗେଇବାକୁ ପଡ଼ିବ, ଠିକ ଅଛି। ନହେଲେ ମୋତେ ଦିଅନ୍ତୁ। ତେଣୁ ବ୍ରହ୍ମା ଯେତେବେଳେ ଆସିଲେ ତାଙ୍କର ପୁତ୍ର ଭୃଗୁ ଦକ୍ଷମାନଙ୍କ ସହିତ ଆସି ପହଞ୍ଚିଲେ। ତେଣୁ ହିରଣ୍ୟକଶିପୁ ତାଙ୍କୁ ବର ମାଗିଥିଲେ। ଏ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ ଏହିସବୁ ସାତ ଦିନ ଭିତରେ ଆଲୋଚନା କରିସାରିଛେ, ଆମେ ଆପଣଙ୍କୁ ସଂକ୍ଷେପରେ ବର୍ଣ୍ଣନା କରୁଛେ। ଏଭଳି ବର ମାଗିଲେ ଯାହାଦ୍ୱାରା ବି ସେ ମୃତ୍ୟୁ ହେବେ ନାହିଁ, ତାଙ୍କର ମୃତ୍ୟୁ ହେବ ନାହିଁ। ଆମର ତ ପ୍ରାପ୍ତ ସମସ୍ତେ ଆମେ ଚାହୁଁଛେ ମୃତ୍ୟୁ ନ ହେବା, କେହି ଚାହୁଁନାହାନ୍ତି ମୃତ୍ୟୁ ପାଇବା ପାଇଁ, କାରଣ ଆମେ ହେଉଛେ ପ୍ରକୃତରେ ଅମର। ଭଗବତ୍ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ସେ କଥା, ନ ଜାୟତେ ମିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭୂତା ବା ନ ଭୂୟ ଅଜନିତ୍ୟ ଶାଶ୍ୱତ ହୁଏ ପୁରାଣ ନ ଅନ୍ୟ ହନୁମାନ ଶରୀର। ଆମ ପ୍ରକୃତରେ ମୃତ୍ୟୁ ନାହିଁ, ସେଥିପାଇଁ ଆମେ ଯେହେତୁ ଶରୀରର ମୃତ୍ୟୁ ରହୁଛି, ଆମେ ଚାହୁଁଛେ କେମିତି ଅମର ହେବା। ତେଣୁ ହିରଣ୍ୟକଶିପୁ ଏ ବଦ୍ଧଜୀବମାନଙ୍କ ପ୍ରତି ସବୁ ତାଙ୍କ ଶିକ୍ଷା ପ୍ରଦାନ କରିଛନ୍ତି, ଭଗବାନଙ୍କ ଲୀଳାରେ ତାଙ୍କର ଭକ୍ତ ବଦ୍ଧଜୀବମାନଙ୍କୁ ସବୁ ଉପଦେଶ ପ୍ରଦାନ କରୁଛନ୍ତି ତାଙ୍କ ଲୀଳା ମାଧ୍ୟମରେ, ସେ ସବୁ ଶିକ୍ଷା ରହିଛି। ଅମରତ୍ୱ ପ୍ରାପ୍ତ ହେବା ପାଇଁ ହେଲେ ଆମେ ଆଉ କାହାର ଶରଣରେ ଯିବା ନାହିଁ। ସିଏ ଭୁଲ କରିଦେଇଥିଲେ ହିରଣ୍ୟକଶିପୁ, ବ୍ରହ୍ମାଙ୍କର ଶରଣରେ ଯାଇଥିଲେ, କିନ୍ତୁ ଆମେ ସେ ଭୁଲ କରିବା ନାହିଁ, ସେଥିପାଇଁ ଆମେ ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। ଆଜିକାଲି ମଧ୍ୟ ବହୁତ ହିରଣ୍ୟକଶିପୁ ଅଛନ୍ତି, ଆପଣ ଜାଣିଥିଲେ କିଛି ବର୍ଷ ତଳେ ଉତ୍ତରାଞ୍ଚଳର ସରକାର ସେ ଚାହୁଁଥିଲେ ଅମରତ୍ୱ ପ୍ରାପ୍ତ ହେବା ପାଇଁ, ସେଥିପାଇଁ ଯେଉଁ ହନୁମାନ ଯାଇଥିଲେ ବିନ୍ଧ୍ୟ କେରୁଡ଼ ଯେଉଁ ଆଣିଥିଲେ ବିଶାଳକରଣୀ, ସେ ବିଶାଳକରଣୀର ସନ୍ଧାନ କରୁଛନ୍ତି। ବହୁତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଗବେଷଣା ଚାଲିଛି, ଯେଉଁଟା ପାଇଗଲେ ସେମାନେ ଭାବୁଛନ୍ତି ଆମେ ଅମର ହେଇଯିବୁ। କିନ୍ତୁ ହିରଣ୍ୟକଶିପୁ ତାଙ୍କର ଦୃଷ୍ଟାନ୍ତ ମାଧ୍ୟମରେ ଦେଖେଇଦେଲେ, ଆମେ ଯଦି ଅମରତ୍ୱ ପ୍ରାପ୍ତ ହେବାକୁ ଚାହିଁବା, ପ୍ରହ୍ଲାଦ ମହାରାଜ ଯେଭଳି ଅମର ହେଲେ ଭଗବାନ ହରିଙ୍କର ଶରଣରେ ଗଲେ, ଆମେ ସେହିଭଳି ଭାବରେ ହରିଙ୍କର ଶରଣରେ ଗଲେ ଆମେ ମଧ୍ୟ ମୃତ୍ୟୁକୁ ପାର ହୋଇଯିବା, ମୃତ୍ୟୁ ସମସ୍ୟାର ସମାଧାନ ହୋଇଯିବ। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତାରେ, ଭଗବାନଙ୍କୁ କହିଛନ୍ତି 13 ଅଧ୍ୟାୟରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ୍ ଦର୍ଶନ, ଇଏ ହେଉଛି ଜ୍ଞାନ। ବୈଜ୍ଞାନିକମାନେ ଜ୍ଞାନୀମାନେ ସେମାନେ ଗବେଷଣା କରୁଛନ୍ତି, ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ବୈଜ୍ଞାନିକମାନଙ୍କୁ ଭଗବାନଙ୍କର ଚ୍ୟାଲେଞ୍ଜ। ତୁମେ ଗବେଷଣା କରୁଛ, ଇଏ ମୂଳ ସମସ୍ୟାର ସମାଧାନ କର, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏହି ସମସ୍ୟାର ସମାଧାନ ହୋଇଗଲେ ସବୁ ଠିକ୍ ହୋଇଯିବ। କିନ୍ତୁ ସେ ସମାଧାନ ସମସ୍ୟାର ସମାଧାନ ସେମାନେ ଜାଣନ୍ତି ନାହିଁ, କୋଟି କୋଟି ବର୍ଷ ପରେ ମଧ୍ୟ ସେମାନେ ପାଇପାରିବେ ନାହିଁ, ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ ସେଟା କହିଛନ୍ତି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ, ଯାହାଫଳରେ କି ଏ ମୂଳ ସମସ୍ୟାର ସମାଧାନ ସେମାନେ କରିପାରିବେ। ବୈଜ୍ଞାନିକ ହେବା ଦରକାର ନାହିଁ, କେବଳ ଭଗବାନ କଥା ଶ୍ରବଣ କରିବେ। ଏଇ କଥା ହିରଣ୍ୟକଶିପୁ କଥା ଶ୍ରବଣ କରିବେ, ନୃସିଂହଦେବଙ୍କ କଥା ଶ୍ରବଣ କଲେ ସେମାନେ ମଧ୍ୟ ଅମରତ୍ୱ ପ୍ରାପ୍ତ ହେବେ, ଯେଉଁଭଳି ଭାବରେ ପ୍ରହ୍ଲାଦ ମହାରାଜ ପ୍ରାପ୍ତ ହୋଇଥିଲେ, ଆପଣମାନେ ମଧ୍ୟ ପ୍ରାପ୍ତ ହୋଇପାରିବେ, ଆପଣଙ୍କୁ ସୁଯୋଗ ପ୍ରଦାନ କରାଯାଉଛି। ତେଣୁ ବହୁତ ପ୍ରକାର ବର ମାଗିଥିଲେ ହିରଣ୍ୟକଶିପୁ, ହିରଣ୍ୟକଶିପୁ ଭାବିଲେ କେମିତି ମୃତ୍ୟୁ ହେଉଛି, ସେ ଅମରତ୍ୱ ମାଗିଲେ ନାହିଁ କାହିଁକି ନା ସେ ଜାଣିଥିଲେ ବ୍ରହ୍ମାଙ୍କ ମଧ୍ୟ ଭଗବତ ଗୀତାରେ ଭଗବାନ ଏସବୁ ଶାସ୍ତ୍ର ଅଧ୍ୟୟନ କରିଥିଲେ। କିନ୍ତୁ ଶାସ୍ତ୍ର ନିଜେ ଅଧ୍ୟୟନ କରି ଆମେ ପ୍ରକୃତ ଅର୍ଥ ବୁଝିପାରିବା ନାହିଁ, ସେଥିପାଇଁ ଭଗବାନ କହିଲେ ତଦ୍ ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଶାସ୍ତ୍ରର ଅର୍ଥ ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କର ଶରଣରେ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣାମ କରି ତାଙ୍କ ସେବା କରି ତାଙ୍କୁ ପ୍ରଶ୍ନ ପଚାରିଲେ ଆମେ କଥାଟି ବୁଝିପାରିବା। ତେଣୁ ହିରଣ୍ୟକଶିପୁ ଜାଣିଥିଲେ ଆ ବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତନ ଅର୍ଜୁନ, ବ୍ରହ୍ମା ମଧ୍ୟ ତାଙ୍କୁ ପୁଣି ଜନ୍ମ ମୃତ୍ୟୁ ଭୋଗ କରିବାକୁ ପଡ଼ିବ, ପୁନରାବର୍ତ୍ତି ହେବ ତାଙ୍କର। ତେଣୁ ସେ ବ୍ରହ୍ମାଙ୍କୁ ସିଧାସଳଖ କହିଲେ ପ୍ରଭୁ ମୁଁ ଅମର ହେବି, କାରଣ ସେ ଦେଇପାରିବେ ନାହିଁ ଜାଣିଛନ୍ତି। କିନ୍ତୁ ଜଣେ କେମିତି ମୃତ୍ୟୁବରଣ କରୁଛି ସେସବୁ ହିସାବ କଲେ, ଠିକ୍ ଅଛି ପ୍ରଭୁ ବ୍ରହ୍ମଦେବ ମୋତେ ଯଦି ବର ଦେବା ପାଇଁ ଚାହୁଁଛନ୍ତି କ'ଣ, ଯଦି ଦାସ୍ୟ ଅଭିମତାନ ବରାମି ବରଦତ୍ତମ ଦ୍ୱିତୀୟ ବୈଶିଷ୍ଟ୍ୟ ସେ ଜାଣିଛନ୍ତି ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, ସମସ୍ତ 84 ଲକ୍ଷ ଜୀବକୁ ସେ ସୃଷ୍ଟି କରିଛନ୍ତି, ତେଣୁ ଆପଣଙ୍କ ସୃଷ୍ଟ କୌଣସି ଜୀବ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ମୃତ୍ୟୁ ମା ଭୂ ମୋ ପ୍ରଭୁ ବ୍ରହ୍ମା କରି କଥା। ଆଉ କିଛି ଅଛି ନା ପ୍ରଭୁ, ଆଉ ଟିକେ ଅଛି କ'ଣ, ନା ଅସ୍ତ୍ରରେ ମରିବି ନାହିଁ, ଭୂମିରେ ମରିବି ନାହିଁ, ଆକାଶରେ ମରିବି ନାହିଁ, ମୋର ଯଦି ମୃତ୍ୟୁ ହେବ ସ୍ୱାଭାବିକ ମୃତ୍ୟୁ ମଧ୍ୟ ଯାଇପାରେ, ତେଣୁ ଯଦି ମୃତ୍ୟୁ ହେବ ଭୂମିରେ ମରିବି ବା ଉଡ଼ାଜାହାଜରେ ଆଉ ଥରେ ପ୍ଲେନ୍ କ୍ରାସ୍ ହେଇଯିବ ମରିବି, ବିମାନ ରହିଛି ସେତେବେଳେ ଥିଲା ବିମାନ, ନା ଭୂମୌ ନା ଅନ୍ଧର, ଭୂମିରେ ମରିବି ନାହିଁ, ଆକାଶରେ ମରିବି ନାହିଁ, ଅସ୍ତ୍ରରେ ମରିବି ନାହିଁ, ଶସ୍ତ୍ରରେ ବହୁତ ପ୍ରକାର ବର ମାଗିଦେଲେ, ଆଉ ସେ ଭାବିଲେ ସବୁ ମୃତ୍ୟୁର ଦ୍ୱାରକୁ ବନ୍ଦ କରିଦେଲି, ଜୀବନ୍ତ ବସ୍ତୁ ଦ୍ୱାରା ମୃତ୍ୟୁବରଣ କରିବି ନାହିଁ, ମୃତ ବସ୍ତୁ ଦ୍ୱାରା ମୃତ୍ୟୁବରଣ କରିବି ନାହିଁ, ପଶୁ ଦ୍ୱାରା ମରିବି ନାହିଁ, ମନୁଷ୍ୟ ଦ୍ୱାରା ମରିବି ନାହିଁ, ସବୁ ନାହିଁ ନାହିଁ କହିକି ସବୁ ପ୍ରକାର ନେଇଗଲେ ବର ବ୍ରହ୍ମାଙ୍କର ଶ୍ରଦ୍ଧା ହେତୁ ଏତିକି ନାଁ କ'ଣ ଅଛି ନା ପ୍ରଭୁ ମୁଁ ଅପ୍ରତିଦ୍ୱନ୍ଦ୍ୱ ଯୁଦ୍ଧରେ ମୋ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ସମସ୍ତ ଯୋଗ ସିଦ୍ଧି ମୁଁ ପ୍ରାପ୍ତ ହେବି ଏବଂ ସମସ୍ତ ବ୍ରହ୍ମାଣ୍ଡର ଏକ ଏକ ମାନେ ସମ୍ରାଟ ହେବି, ମୁଁ ସ୍ୱରାଟ ହେବି ଏବଂ ମୋର ଯେଉଁ ଶକ୍ତି ରହିବ ଏ କେବେ ଛିନ୍ନ ହେବ ନାହିଁ, ନରିଷ୍ୟତି କାଳ ଦ୍ୱାରା ସବୁ କିଛି ନଷ୍ଟ ହୋଇଯାଏ, ଭଗବତରେ ଭଗବାନ କହିଲେ କାଳସ୍ମୀ ଲୋକକ୍ଷ କାଳ ଦ୍ୱାରା ଭଗବାନ ସମସ୍ତଙ୍କୁ ନଷ୍ଟ କରିଦିଅନ୍ତି, ତେଣୁ ସେ କହିଲେ କାଳ ମୋର ଏସବୁ ଶକ୍ତିକୁ ଛିନ୍ନ କରିପାରିବ ନାହିଁ। ବ୍ରହ୍ମା କହିଲେ ପୁତ୍ର ତୁମେ ଏ ଯେଉଁ ବର ମାଗୁଛ ଏଇଟା ଅସମ୍ଭବ, କିନ୍ତୁ ତଥାପି ମୁଁ ତୁମକୁ ପ୍ରଦାନ କରୁଛି, କାହିଁକି ନା ତୁମେ ବହୁତ ତପସ୍ୟା କରିଛ। ବହୁତ ଖୁସି ହୋଇଗଲେ ବ୍ରହ୍ମା ତାଙ୍କ ତପସ୍ୟାରେ, କାରଣ ବ୍ରହ୍ମା ନିଜେ ତପସ୍ୟା କରୁଥିଲେ, ବହୁତ ବର୍ଷ ଧରି ତପସ୍ୟା କରିଛନ୍ତି ସିଏ, ସୃଷ୍ଟିର ଆରମ୍ଭରେ କିଛି ନଥିଲା। ଏଇ ମଧ୍ୟ ଆମର ଗୁରୁଦେବ ପ୍ରଭୁପାଦ ମହାରାଜ ତପସ୍ୟାରେ ଆଜିର ଏଇ କୃଷ୍ଣ ସଂଘ ଗଢ଼ି ଉଠିଛି, ଯାହା କିଛି ମୂଳ ହେଉଛି ତପସ୍ୟା। ଆଜି ଯଦି ସେ ତପସ୍ୟା ନ କରିଥାନ୍ତେ ଆଜି ଆମେ ଏଠି ବସି ଭଗବାନ କଥା ଶୁଣିପାରିନଥାନ୍ତେ। ଏ ତପସ୍ୟା ହେଉଛି ମୂଳ, ଯଜ୍ଞ ଦାନ ତପ କର୍ମ ତ୍ୟାଗ କାର୍ଯ୍ୟମେଗତ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ। ଏ ତିନୋଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଯଜ୍ଞ ଦାନ ଏବଂ ତପସ୍ୟା। ଯଜ୍ଞ ଦାନ ତପସ୍ୟା ଏବଂ ପାବନା ମନୀଷିଣା, ଏମିତିକି ମନୀଷୀ ଋଷିମାନେ ମଧ୍ୟ ପବିତ୍ର କରିଦିଏ ଯଜ୍ଞ ଦାନ ତପ। ବ୍ରହ୍ମା ଜାଣିଛନ୍ତି ତପସ୍ୟାର ମହତ୍ତ୍ୱ, ଯେମିତି ଭଗବତ ଗୀତାରେ ମଧ୍ୟ ଭଗବାନ ତପସ୍ୟା ବିଷୟରେ କହିଲେ ସପ୍ତଦଶ ଅଧ୍ୟାୟରେ। ତିନି ପ୍ରକାର ତପସ୍ୟା ରହିଛି, ଶାରୀରିକ ତପସ୍ୟା, ବାର୍ଷିକ ତପସ୍ୟା, ମାନସିକ ତପସ୍ୟା। ତେଣୁ ବ୍ରହ୍ମା ଏତେ ପ୍ରୀତ ହୋଇଗଲେ କହିଲେ ପୁତ୍ର ତୁମେ ନ ମାନେ ଯଦିଓ ଅସମ୍ଭବ କଥା ମାଗିଛ କିନ୍ତୁ ମୁଁ ସବୁ ପ୍ରଦାନ କରିବି। ତେଣୁ ହିରଣ୍ୟକଶିପୁ ବହୁତ ଆନନ୍ଦିତ ହୋଇଗଲେ, ତାଙ୍କର ଯାହା ଥିଲା ମନସ୍କାମନା ସବୁ ପୂର୍ଣ୍ଣ ହୋଇଗଲା। ସେ ଭାବିଲେ ଆଉ ମୃତ୍ୟୁବରଣ କରିବେ ନାହିଁ, ବର୍ତ୍ତମାନ ସମୟ ଆସିଗଲା, ଶକ୍ତି ପାଇଗଲେ, ଶକ୍ତିର ଦୁରୁପଯୋଗ ଆରମ୍ଭ କଲେ। ଆମର ଇଂରାଜୀରେ ଗୋଟେ ପ୍ରୋଭର୍ବ ରହିଛି, ପାୱାର କରପ୍ଟସ ଆବସୋଲ୍ୟୁଟ୍, ପାୱାର କରପ୍ଟସ ଆବସୋଲ୍ୟୁଟଲି। ଆପଣ ଯଦି ଶକ୍ତି ଆସିଯିବ ସେଇଟା ଆପଣ ସେଇଟା କ'ଣ ସେ ଶକ୍ତିର ଦୁରୁପଯୋଗ କରିବେ, ଏବଂ ଯଦି ଅସମ୍ଭବ ଶକ୍ତି ପାଇଯିବା ଶକ୍ତିମା ଯେଉଁ ଆମର ରହିଛି ଟିଭିରେ ସବୁ ଦିଏ ଶକ୍ତିମା, ଶକ୍ତି ପାଇଲେ ସେ ଏଭଳି ଭାବେ ବ୍ୟବହାର କରିବ। ସାଧାରଣତଃ ଶକ୍ତି ଜଣକୁ ପ୍ରାପ୍ତ ହେଲେ ସେଇଟାକୁ ସଦୁପଯୋଗ କରିପାରନ୍ତି ନାହିଁ, ଶକ୍ତିର କେମିତି ସଦୁପଯୋଗ କରାଯିବ। ଆମର ଯେଉଁ ଶକ୍ତି ଭଗବାନ ଦେଇଛନ୍ତି ସବୁ ଭଗବାନଙ୍କର ଶକ୍ତି, ଆମେ କଥା କହିବା ଗୋଟେ ଶକ୍ତି, ଦର୍ଶନ କରିବା ଗୋଟେ ଶକ୍ତି, ଶ୍ରବଣ କରିବା ଗୋଟେ ଶକ୍ତି, ଆମର ଅନେକ ଶକ୍ତି ରହିଛି ସବୁ ଭଗବାନ ଦେଇଛନ୍ତି। ଏ ଶକ୍ତିର ସଦୁପଯୋଗ କେମିତି କରିବା ନା ଏସବୁ ମାଧ୍ୟମରେ ଋଷିକେଣ ଋଷିକେଶ ସେବନ ଭକ୍ତି ରୁଚ୍ୟତେ। ଏଇ ଏଇ ଶକ୍ତି ମାଧ୍ୟମରେ ଶକ୍ତିମାନ ଭଗବାନ ତାଙ୍କର ଯଦି ଆମେ ସେବା କରିବା ଏ ଶକ୍ତିର ସଦୁପଯୋଗ ହେବ, କିନ୍ତୁ ଭଗବାନ ବିରୁଦ୍ଧରେ ଯଦି କାର୍ଯ୍ୟ କରିବା ଏ ଶକ୍ତିର ଦୁରୁପଯୋଗ ହେବ, ତେଣୁ ଭଗବାନ ସେ ଶକ୍ତିକୁ ନଷ୍ଟ କରିଦେବେ। ତେଣୁ ଦେବତାମାନେ ଭୀତ ହୋଇ ଏତେ ତପସ୍ୟା କହଁ ହିରଣ୍ୟକଶିପୁ ସବୁ ବର ପ୍ରଦାନ କରିଦେଲେ। ହିରଣ୍ୟକଶିପୁ ସବୁ ବର ପ୍ରାପ୍ତ ହୋଇ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ 22 ଶ୍ଳୋକ ପର୍ଯ୍ୟନ୍ତ କହିଥିଲେ, ଆଜି ସେଇଠୁ ଆରମ୍ଭ କରିବା। ତେଣୁ ଆପଣମାନଙ୍କୁ ସଂକ୍ଷେପରେ ଆମେ କହୁଛେ 21 ଶ୍ଳୋକ ପର୍ଯ୍ୟନ୍ତ ଆମେ ଗତକାଳ କାଲି ପର୍ଯ୍ୟନ୍ତ ଆରମ୍ଭ ସେ କଥା କହିଥିଲେ ସପ୍ତଦିନ ଭିତରେ। ତେଣୁ ହିରଣ୍ୟକଶିପୁ ସବୁ ପ୍ରକାର ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣ ଛାଡ଼ିଦେଲେ, ଆଉ ସମସ୍ତ ଦେବତାମାନଙ୍କୁ ଆଣି ମୁନି ଋଷିମାନେ ସମସ୍ତଙ୍କୁ ଆଣିକି ନିଜ ସେବାରେ ଲଗାଉଥିଲା। ଇଏ ସେବା କରିବା କଥା, ଆମର ଭଗବତ ଗୀତାରେ ଭଗବାନ କହିଲେ ଦେବାନ୍ ଭାବୟତା ନେଇନ ଯେ ଦେବା ଭାବୟନ୍ତ ଭ ପରସ୍ପର ଭାବୟନ୍ତ ଶ୍ରେୟ ପରମ ଆବଶ୍ୟକ। ଆମ ସମସ୍ତଙ୍କର ମଙ୍ଗଳ ହୋଇପାରିବ ଯଦି ଆମେ ଦେବତାମାନଙ୍କର ପୂଜା କରିବା, ଆମର ପୂଜାରେ ସନ୍ତୁଷ୍ଟ ହେଇ ଦେବତାମାନେ ଆମର ଆବଶ୍ୟକତାକୁ ପୂରଣ କରିବେ। ଏଇଭଳି ଭାବରେ ଆଦାନ ପ୍ରଦାନ ହେଇ ଭାବର ଆଦାନ ପ୍ରଦାନ ହେଇ ସମସ୍ତେ ଆନନ୍ଦ ରହିପାରିବେ, ସେ ପରମ ଶ୍ରେଷ୍ଠ ଶ୍ରେୟ ସେମାନେ ସମସ୍ତେ ଲାଭ କରିପାରିବେ। କିନ୍ତୁ ହିରଣ୍ୟକଶିପୁ ତାଙ୍କୁ ସବୁ ନିଜ ସେବାରେ ଲଗେଇଲା, ନିଜେ କାହାର ସେବା କଲା ନାହିଁ। କିନ୍ତୁ ଆମର ସ୍ୱଭାବ ହେଉଛି ଜୀବେର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, ଆମର ଧର୍ମ ହେଉଛି ଏଇଟା, ଆମେ ଜଣଙ୍କର ସେବା କରିବା। ପ୍ରଭୁପାଦ ମହାରାଜ ଥରେ ପାଶ୍ଚାତ୍ୟ ଜଗତରେ କଥା କହୁଥିଲେ, ସେଠି ତ ସବୁ ଧନୀ ବ୍ୟକ୍ତି ସବୁ ରହିଛନ୍ତି, ଆମର ଗୋଟେ କଥା ଶୁଣାଯାଏ, କଥା କୁହାଯାଏ, ପିଲାଦିନେ ଶୁଣୁଥିଲୁ ଯେ ଆମେରିକାରେ ଗୋଟେ ପିଲା ଗୋଟେ ରଚନା ଲେଖୁଥିଲା, କିଏ ଦରିଦ୍ର ବ୍ୟକ୍ତି ସିଏ ଲେଖିଥିଲା, ସବୁଠାରୁ ଦରିଦ୍ର ବ୍ୟକ୍ତି ହେଉଛି ସିଏ ଯାହାର ଘରେ ଗୋଟିଏ କାର ଅଛି। ଏଇଭଳି ଭାବରେ ତାଙ୍କର ଦରିଦ୍ର ଭିତରେ ସେମାନେ ଜାଣନ୍ତି ନାହିଁ ଏଠି କବଡ଼ି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ କହିଲେ, ଏଠି କିଏ ଏଭଳି ଅଛନ୍ତି ଯିଏ କହିପାରିବ, ଆଜି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ, ଆମେ ଭାବୁଛେ ସେ ବହୁତ ଉନ୍ନତ ସ୍ତରର, କିନ୍ତୁ ସିଏ ମଧ୍ୟ ଜନତାଙ୍କର ସେବା କରୁଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି କାହାର ଯଦି କେହି କିଛି ସେବା କରିବାକୁ ନାହିଁ ତାହେଲେ ସେ କୁକୁରର ସେବା କରୁଛି। ଗଡ଼ଙ୍କର ସେବା ନ କଲେ ଆମେ ଡଗ୍ଙ୍କର ସେବା କରିବା, କାରଣ ଇଏ ହେଉଛି ଆମର ପ୍ରକୃତି। ପ୍ରଭୁପାଦ ମହାରାଜ ପଚାରିଥିଲେ କିଏ ପାଇପାରିବେ, କିଏ କାହାର ସେବା କରୁନାହାନ୍ତି, ସମସ୍ତେ ଜଣେ ଅନ୍ୟ ଜଣଙ୍କ ସେବା କରୁଛି ନିଶ୍ଚିତ ଭାବରେ, କାରଣ ଇଏ ହେଉଛି ଆମର ଧର୍ମ, ଆମେ ଜଣଙ୍କର ସେବା କରିବା। ତେଣୁ ହିରଣ୍ୟକଶିପୁ ଭଗବାନଙ୍କ ସେବା କରେ ନାହିଁ, ସବୁ ଦେବତାମାନଙ୍କର ନିଜ ସେବାରେ ଲଗେଇଦେଲେ, କିନ୍ତୁ ନିଜେ ଇନ୍ଦ୍ରିୟର ଦାସ ହୋଇଗଲେ। ସବୁ ପ୍ରକାର ଐଶ୍ୱର୍ଯ୍ୟ ଆମେ ଗତକାଲି କହୁଥିଲେ, ତାଙ୍କର ଯେଉଁ ଭୂମି ଏଇଟା ତିଆରି ହେଇଥିଲା କ'ଣ କେଉଁ ପ୍ରସ୍ତରରେ ବରକତମଣିରେ ତିଆରି ହେଇଥିଲା, ବରକତମଣି କାନ୍ଥ ସବୁ ସ୍ଫଟିକାରେ ତିଆରି ହେଇଥିଲା, ସ୍ତମ୍ଭ ସବୁ ବୈଦୁର୍ଯ୍ୟମଣିରେ ତିଆରି, ଏଇଭଳି ଭାବରେ ଗତକାଲି ଆମେ ଆଲୋଚନା କରୁଥିଲେ। ତେଣୁ ଦେବତାମାନେ ତ୍ରାହି ତ୍ରାହି ହେଇ ରହିପାରିଲେନି, ପ୍ରଭୁ କେମିତି ଆମେ ରକ୍ଷା କରି, କିଏ ଆଉ ନାହାନ୍ତି ରକ୍ଷକ, ଯେତେବେଳେ ଆମେ ଆଉ କେହି ନଥାନ୍ତି ରକ୍ଷା କରିବା ପାଇଁ, ସେତେବେଳେ ଆମେ ଭଗବାନଙ୍କ ଶରଣ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଦେବତାମାନେ ଭଗବାନଙ୍କର ଶରଣରେ ଗଲେ। ଦେବତାମାନେ ଆମେ ଶୁଣୁଥିଲେ, ଆମେ ଏଇ କଥାକୁ ବିଶ୍ରାମ ଦେଇଥିଲେ। ତେଣୁ ଭଗବାନ ଦେବତାମାନଙ୍କ ପ୍ରାର୍ଥନାରେ ତୁଷ୍ଟ ହୋଇ ଆସି ପହଞ୍ଚିଗଲେ। ଭଗବାନ ସବୁ ସୂତ୍ରଧର, ସବୁ ଲୀଳା ଚାଲିଛି, ସେ ହେଉଛି ଲୀଳା ପୁରୁଷୋତ୍ତମ, ଲୀଳା କରୁଛନ୍ତି ଭଗବାନଙ୍କ ସବୁ ଲୀଳା, ଭୌତିକ ଜଗତରେ ଭଗବାନ ଲୀଳା ସବୁ ଚାଲିଛି। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେଇଟା ବୁଝିପାରିବେ, ଯେଉଁମାନେ ପଶ୍ଚାତି ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଦେଖିପାରିବେ, ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଜାଣିପାରିବେ ନାହିଁ, ସେମାନେ କହିବେ କେଉଁଠୁ ଭଗବାନ ନାହାନ୍ତି। ତେଣୁ ଭଗବାନ ଆସିଗଲେ, ପ୍ରଭୁ ମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସବୁ ଶୁଣି ସବୁ ସ୍ତୁତି ରହିଛି, ତ ସେଇ ନମସ୍ତୋ କାଷ୍ଟାଏ ଯତ୍ରାତ୍ମା ହରିଶ୍ୱର ଜଗତ୍ୱାନ ଅନିବର୍ତ୍ତନ୍ତେ ଶାନ୍ତା ସନ୍ୟା ସିନୋମଳା, ଏଇଭଳି ଭାବରେ ବହୁତ ସ୍ତୁତି କରିଛନ୍ତି ଦେବତାମାନେ। ଆମେ ଏଇଠି ଥିଲା କଥା ଆମର ପାତି ଇତି ତେ ସଂଯତାତ୍ମାନ ସମାହିତ ଧିଓମଳା ଉପତସ୍ତୁ ଋଷିକେଶମ ବିନିଦ୍ରା ବାହି ଭୋଜନା। ଦେବତାମାନେ ବହୁତ ଉପଭୋଗ ରହିଛି, ଆଜି ସବୁ ଉପଭୋଗରୁ ବଞ୍ଚିତ ହୋଇଯାଇଛନ୍ତି ହିରଣ୍ୟକଶିପୁ ଦ୍ୱାରା, ବାୟୁ ଭୋଜନ କରି ରହୁଛନ୍ତି, କିଛି ନାହିଁ ଖାଦ୍ୟ ଖାଇବା ପାଇଁ, ବିନିଦ୍ରା ଶୋଇବ କେତେବେଳେ, ଜଣେ ଯେତେବେଳେ ନିଶ୍ଚିନ୍ତ ଅବସରରେ ଶୋଇବ, କେତେବେଳେ ମୃତ୍ୟୁବରଣ କେତେବେଳେ ଆସିଯିବ, 24 hours ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ଶୋଇ ସେଠି କେତେବେଳେ ଫୋନ୍ ଆସିଯିବ, ଆସ ସେବା କରିବ ସରକାରଙ୍କ ନିୟମ। ସେଇଭଳି ଭାବରେ ଏଇ ହିରଣ୍ୟକଶିପୁ ସରକାର ବର୍ତ୍ତମାନ ହୋଇଛନ୍ତି, ବର୍ତ୍ତମାନ ମୋଦି ସରକାର ଆସିବେ, ସେ ଧର୍ମକୁ ସ୍ଥାପନ କରିବେ। ଯାହା ହଉ, ହିରଣ୍ୟକଶିପୁ ସରକାର ଧର୍ମକୁ ମାନୁନଥିଲେ, ଭଗବାନଙ୍କ ଧର୍ମକୁ ସେ ଉଲ୍ଲଂଘନ କରିଥିଲେ, ନିଜର ଧର୍ମ ସ୍ଥାପନ କରିଥିଲେ। ଆମର ପ୍ରଭୁପାଦ ମହାରାଜ କହନ୍ତି ଯେମିତି ସରକାରଙ୍କର ଧର୍ମ ରହିଛି ରାସ୍ତାର ବାମପଟେ ଯିବା, ଆମେ ଯଦି କହିବା ଆମେ ରାସ୍ତାର ବାମପଟେ ଯିବା, ଆମେ ଗୋଟେ ନୂଆ ନିୟମ କରିବା ରାସ୍ତାର ଡାହାଣ ପଟେ ଯିବା, ସେଥିପାଇଁ ଆମେ ଦଣ୍ଡନୀୟ ହେବା। ତେଣୁ ହିରଣ୍ୟକଶିପୁ ନୂଆ ନିୟମ କରିଥିଲେ, ଭଗବାନ କହିଲେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟତା, ସତ୍ୟଗୁଣରେ ରହିଲେ ପୁଣ୍ୟ କାର୍ଯ୍ୟ କଲେ ସେମାନେ ସ୍ୱର୍ଗଲୋକକୁ ଯିବେ, ସେ ବଦଳି ଦେଲା, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ନିମ୍ନ ଲୋକକୁ ଯିବେ, ଏତେ ସତ୍ୟ ଥିଲା। ତେଣୁ
ଏହିଭଳି ଭାବରେ ଯେତେବେଳେ ବାୟୁ ଭୋଜନ ଦେବତାମାନେ ବହୁତ ଉପଭୋଗ ତାଙ୍କର ରହିଛି, ଆଜି ଖାଦ୍ୟ ପାଉନାହାନ୍ତି, ବାୟୁ ଭୋଜନ କରି ରହୁଛନ୍ତି। ବାୟୁ ତ ସୁଲଭ ମିଳୁଛି, ସେ ମଧ୍ୟ ଆସ୍ତେ ଆସ୍ତେ ଦୁର୍ଲଭ ଭାବ ବସିଲାଣି। ଆମେ ଶୁଣୁଥିଲୁ ଜାପାନ ଇତ୍ୟାଦିରେ ସବୁ ବାୟୁ ବିକ୍ରି ହେଉଛି, ଆପଣ ଜଳ ବିକ୍ରି କରି କିଣିକିରି ପିଉଛନ୍ତି, ବାୟୁ ମଧ୍ୟ କିଣିକିରି ନିଶ୍ୱାସ ନେବେ ଜାପାନ ମାନଙ୍କରେ ସେସବୁ ସବୁ ବିକ୍ରି ହେଉଛି ବୋଲି ଶୁଣୁଥିଲୁ। ତେଣୁ ସେ ବାୟୁ ଭୋଜନା ବିନିଦ୍ରା ଶୋଇପାରୁନାହାନ୍ତି, ଭୟ ରହୁଛି, କେତେବେଳେ ଆଦେଶ ଦେବ, ଫୋନ୍ କରିଦେବ, ଆସ ଅନିନ୍ଦ୍ର ଏଠି ମୋର ସେବା କର, ମୋ ଗୋଡ଼ମୋଡ଼ ଦିଅ। ତେଣୁ ରାତିରେ ଶୋଇପାରୁ ବିନିଦ୍ରା, ବିନିଦ୍ରା ବାୟୁ ଭୋଜନା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ହିରଣ୍ୟକଶିପୁ ସମୟରେ ତାର ପ୍ରଭାବ ସବୁ ଦିଗକୁ ବିସ୍ତୃତ ହୋଇଥିଲା, କିନ୍ତୁ ଯେଉଁ ସମସ୍ତ ସ୍ଥାନରେ ଭଗବାନ ତାଙ୍କର ଲୀଳା ବିଳାସ କରିଛନ୍ତି ସେ ସ୍ଥାନକୁ ତାର ପ୍ରଭାବ ସେ ବିସ୍ତାର କରିପାରିନଥିଲା। ସମସ୍ତଙ୍କୁ ନିଜ ସେବା ଲଗେଇଥିଲା, କିନ୍ତୁ ତିନି ଜଣ ଛାଡ଼ି, ଏଇଟା ଆମେ ଆଲୋଚନା କରିଛେ, ଯେଉଁ ବ୍ରହ୍ମା ବିଷ୍ଣୁ ଏବଂ ଶିବ। ତେଣୁ ଭଗବାନ ଏ ବର୍ଗୁଣ ଧାମ ହେଉଛି ଭଗବାନଙ୍କ ଧାମ, ଏଠି କଳିର ପ୍ରଭାବ ନାହିଁ କି ଅସୁରମାନଙ୍କ ପ୍ରଭାବ ରହିବ ନାହିଁ, ପ୍ରଭୁପାଦ ମହାରାଜ କହୁଛନ୍ତି। ଯେପରି ଏଇ ପୃଥିବୀରେ ବୃନ୍ଦାବନ ଅଯୋଧ୍ୟା ଆଦି ସ୍ଥାନ ରହିଛି, ଯେଉଁ ସ୍ଥାନକୁ କୁହାଯାଏ ଧାମ, ଆମର ଗୁରୁଦେବଙ୍କ କୃପାରୁ ଇଏ ଆମେ ଗୋଟେ ଧାମ ସୃଷ୍ଟି ହେଇଛି, ଧାମ କରିଛନ୍ତି, ତାଙ୍କର ପାଦପଦ୍ମ ଏଠି ସ୍ଥାପିତ ହେଇଛି, ଧାମରେ ପରିଣତ ହୋଇଯାଇଛି, ଏ ତୀର୍ଥସ୍ଥାନ ହୋଇଯାଇଛି। ଆଜି ଆପଣମାନେ ଆସିଛନ୍ତି ସେଇ ପବିତ୍ର ଭୂମିରେ, ଆପଣମାନେ ମଧ୍ୟ ପବିତ୍ର ହୋଇଯିବେ, କି ଭଗବାନ କଥା ଶୁଣି ଭଗବାନ ପବିତ୍ର ପରମ ଭବାନ, ପରମ ପବିତ୍ର ବସ୍ତୁ ସିଏ, ତାଙ୍କ ଭିତରେ ଶୁଣିଲେ ମଧ୍ୟ ଆମେ ପବିତ୍ର ହୋଇଯିବା, ଇଏ ଆପଣମାନଙ୍କ କୃପା ଗୁରୁଦେବଙ୍କ ଦ୍ୱାରା। ଏ କୃପା ପ୍ରଭୁପାଦ ମହାରାଜ ଏ କୃପା ବିସ୍ତରଣ କରୁଛନ୍ତି ସାରା ପୃଥିବୀରେ, ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଗ୍ରହଣ କରୁଛନ୍ତି ଏଇଟାକୁ। ତେଣୁ ଧାମ ଗୁଡ଼ିକରେ କଳିଯୁଗ ଅଥବା କୌଣସି ଅସୁର ପ୍ରଭାବ ବିସ୍ତାର କରିପାରନ୍ତି ନାହିଁ। କେହି ଯଦି ଏହି ପ୍ରକାର ଧାମର ଶରଣ ଗ୍ରହଣ କରନ୍ତି ତାହେଲେ ଭଗବାନଙ୍କର ଆରାଧନା କରିବା ଅତ୍ୟନ୍ତ ସହଜ ହୁଏ। ତେଣୁ ଏଇଠି ଆପଣମାନେ ଭଗବାନ ପ୍ରାର୍ଥନା କଲେ ଭଗବାନ ବହୁତ ସହଜରେ ଶୁଣିବେ, ଆପଣଙ୍କ କଥା ଶୁଣିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ଦେବତାମାନେ ପ୍ରାର୍ଥନା କରୁଥିଲେ, ଦେବତାମାନେ ପ୍ରାର୍ଥନାକୁ ଭଗବାନ ତାଙ୍କୁ ତାଙ୍କୁ ସାହାଯ୍ୟ କରନ୍ତି, କାରଣ ଦେବତାମାନେ ଭଗବାନଙ୍କର ଆଜ୍ଞାକାରୀ ଦାସ, ଭଗବାନଙ୍କ ଶରଣରେ ସେମାନେ ଅଛନ୍ତି, ଯେ ଯଥାମାନ ପ୍ରପଦ୍ୟନ୍ତି, ଯଦି ଭଗବାନଙ୍କ ଶରଣ ଯିବେ ଭଗବାନ ତାଙ୍କୁ ପୁରସ୍କୃତ କରିବେ। ତେଣୁ ତେଷା ମହାବୀର ଅଭୁତ ବାଣୀ, ଭଗବାନ ସେଠି ଦର୍ଶନ ଦେଲେ ନାହିଁ କିନ୍ତୁ ବାଣୀ ମାଧ୍ୟମରେ କଥା କହିଦେଲେ, ତାଙ୍କ ପ୍ରାର୍ଥନା ପୂରଣ କରିଦେଲେ। ତେଷା ମହାବୀର ଅଭୁତ ବାଣୀ ଅରୂପା ମେଘନିସ୍ତନା, ଭଗବାନଙ୍କ ବାଣୀ ହେଉଛି ମେଘ ଗମ୍ଭୀରୟା ଗିରା, ମେଘ ଘଡ଼ଘଡ଼ି ମାରିଲେ ଯେଉଁଭଳି ଭାବରେ ଶବ୍ଦ, ଭଗବାନଙ୍କ ବାଣୀ ସେହିଭଳି ଭାବରେ। ତେଣୁ ଅରୂପା ତାଙ୍କ ରୂପ ନାହିଁ, ରୂପ ଦେଖିକି ନାହାନ୍ତି, ଦର୍ଶନ କରନ୍ତି, ଭଗବାନ ସବୁଠାରେ ଅଛନ୍ତି କିନ୍ତୁ ଭଗବାନ ସବୁଠାରେ ପ୍ରକାଶ ହୁଅନ୍ତି ନାହିଁ। ଭଗବତାରେ ଭଗବାନ କହିଲେ ନାହଁ ପ୍ରକାଶ ସର୍ବସ୍ୟ, ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ଭଗବାନ ତାଙ୍କ ଭକ୍ତ ପାଖରେ ହିଁ ପ୍ରକାଶିତ ହୁଅନ୍ତି। ତେଣୁ ଯଦିଓ ଦେବତାମାନଙ୍କୁ ଭଗବାନ ଭକ୍ତ କିନ୍ତୁ ସେ ରୂପ ଦେଖିକି ନଥିଲେ, ତେଣୁ କେବଳ ଗମ୍ଭୀର ବାଣୀରେ କହିଥିଲେ ସନ୍ନାଦୟନ୍ତୀ କକୁଭ, ବାଣୀ କିଭଳି ବୋଲି ଚାରିଦିଗ ରେ କଥା ଆସୁଥିଲା, ନାଦ ଆସୁଥିଲା, ସନ୍ନାଦ ଜୟନ୍ତୀ ସାଧୁନା ଅଭୟ କରି, ଭଗବାନର କଥା ସାଧୁମାନଙ୍କୁ ଅଭୟ କରି, ପରିତ୍ରାଣ ସାଧୁନା ସାଧୁମାନଙ୍କୁ ଅଭୟ ପ୍ରଦାନ କରିବ, କିନ୍ତୁ ଅସାଧୁମାନଙ୍କୁ ଅଭୟ ପ୍ରଦାନ କରିବ, ଏସବୁ ରହିଛି। ତେଣୁ ଭଗବାନଙ୍କର ବାଣୀ ଆସିଲା, କ'ଣ କହିଲେ ଭଗବାନ, ମା ଭୈଷ୍ଟ ବିଭୁଧା ଶ୍ରେଷ୍ଠା ସର୍ବେଷାଂ ଭଦ୍ରମସ୍ତୁ ବହ ମଦର୍ଶନ ହି ଭୂତାନାଂ ସର୍ବଶ୍ରେୟୋପପତ୍ତୈ ଜ୍ଞାତମେତସ୍ୟ ଦୌରାତ୍ମ୍ୟ ଦୈତୈୟା ପସଦସ୍ୟ ତସ୍ୟ ଶାନ୍ତିଂ କରିଷ୍ୟାମି କାଳଂ ତାବତ୍ ପ୍ରତୀକ୍ଷତ। ମା ଭୀଷ୍ଟ ଭୟକରଣା ଅଭୟବାଣୀ ଦେଇଦେଲେ ଭଗବାନ, ସେଥିପାଇଁ ଆମର ପ୍ରାର୍ଥନାରେ ଭଜରେ ମନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣାରେ, ଭଗବାନ ପାଦପଦ୍ମରେ ଆମେ ଯଦି ଭଜନ କରିବା ଆମେ ଅଭୟତା ପ୍ରାପ୍ତ ହେବା। ଏ ଭୌତିକ ଜଗତ ହେଉଛି ପବର୍ଗ, ଏଠି ଭୟ ସମସ୍ତଙ୍କର ରହିଛି, କିନ୍ତୁ ଭଗବାନଙ୍କ ଶରଣ, ଭଗବାନ ଆମ ପ୍ରଭୁପାଦଙ୍କ ନାମ ହେଉଛି ଅଭୟ ଚରଣାରବିନ୍ଦ,
କାରଣ ସେ ଭଗବାନଙ୍କ ଚରଣରେ ଆଶ୍ରୟ ନେଇଛନ୍ତି, ଅଭୟ ଚରଣର ପାଦ ଆଶ୍ରୟ ନେଇଛନ୍ତି, ତାଙ୍କ ନାମ ହେଉଛି ଅଭୟ ଚରଣାନନ୍ଦ ଦାସ। ତେଣୁ ମହା ଭୈଷ୍ଟ ବିବୁଧା ଶ୍ରେଷ୍ଠା, ବିବୁଧା ଦେବତାମାନଙ୍କର ଗୋଟେ ନାମ ହେଉଛି ବିବୁଧା, ଅନେକ ନାମ ରହିଛି ଦେବତାମାନଙ୍କର। ସମସ୍ତ ଦେବତାମାନେ ସେଠି ପ୍ରାର୍ଥନା କରିନଥିଲେ, ଶ୍ରେଷ୍ଠ ଦେବତାମାନେ ଇନ୍ଦ୍ର ବରୁଣ ଯମ ଇତ୍ୟାଦି ଦେବତାମାନେ ପ୍ରାର୍ଥନା କରିଥିଲେ, ତେଣୁ ତାଙ୍କୁ କହୁଛନ୍ତି ବିବୁଧା ଶ୍ରେଷ୍ଠା ସର୍ବେଷାଂ ଭଦ୍ରବସ୍ତୁ ହ, ତୁମ ସମସ୍ତଙ୍କର କଲ୍ୟାଣ ହେବ, ସମସ୍ତଙ୍କର ମଙ୍ଗଳ ହେଉ, ତୁମେ ଭୟ କରନା, ମୁଁ ଅଛି, କାହିଁକି ଭୟ କରୁଛ, ଆଇ ଆମ୍ ଦେୟାର, ଡୋଣ୍ଟ ୱରି, ଚାଣ୍ଡ ହରି କୃଷ୍ଣ ବି ଆର୍ ବି, ଭୟ କରିବାର କୌଣସି କାରଣ ନାହିଁ, ଭଗବାନଙ୍କ ନାମ ନେଲେ ଅଭୟ ଜଣେ ପ୍ରାପ୍ତ ହେବ। ମତ ଦର୍ଶନ ହିଁ ଭୂତାନ, ମୋର ଦର୍ଶନ ଯେଉଁମାନେ କରିବେ ସର୍ବେ ଶ୍ରେୟ ଉପତ୍ୟାୟ, ସମସ୍ତ ଶ୍ରେୟ ପ୍ରାପ୍ତ ହେବେ ସେମାନେ। ତେଣୁ ଜ୍ଞାନ୍ତ ମେତେଶ ଦୌରାତ୍ମ, ହେ ଦେବତାମାନେ, ହେ ବିବୁଧା ଶ୍ରେଷ୍ଠା, ମୁଁ ଜାଣିଛି ତୁମେ ଯେଉଁଥିପାଇଁ ପ୍ରାର୍ଥନା କରୁଛ, ହିରଣ୍ୟକଶିପୁର ଅତ୍ୟାଚାର ମୁଁ ଜାଣିଛି, ଦୈତ୍ୟ ଉପପଦ ସେ ଦୈତ୍ୟ ସିଏ ସବୁ କାର୍ଯ୍ୟ କରୁଛି, ମୁଁ ଚାହୁଁଛି ଏଇଟା କରିବା ପାଇଁ ସିଏ, କାରଣ ମୁଁ ତା ସବୁ ଯୁଦ୍ଧ କରିବି, ଇଏ ଭଗବାନଙ୍କ ଅନ୍ତରର କଥା, ଭଗବାନ ଚାହୁଁଛି ଯୁଦ୍ଧ କରିବା ପାଇଁ, ସେଇଥିପାଇଁ ସବୁ ଲୀଳା ହେଇଛି। ତିନି ଯୁଗରେ ଭଗବାନ ଯୁଦ୍ଧ କରୁଛନ୍ତି, ଭଗବାନ ଯୁଦ୍ଧ ପ୍ରବୃତ୍ତି ଶାନ୍ତ ହେଇପାରିଲା ନାହିଁ। ଯେତେବେଳେ ଦ୍ୱାପର ଯୁଗରେ ଭଗବାନ ଦନ୍ତପକ୍ର ସହିତ ଯୁଦ୍ଧ କଲେ, ସେତେବେଳେ ଯାଇକି ତାଙ୍କର ଯୁଦ୍ଧ ପ୍ରବୃତ୍ତିରେ ସେ କ'ଣ ସେ ସନ୍ତୁଷ୍ଟ ହେଲେ, ଏଭଳି ଯୁଦ୍ଧ ଭଗବାନ କରନ୍ତି। ତେଣୁ ତସ୍ୟ ଶାନ୍ତି କରିଶ୍ୟାମ, ସେ ବର୍ତ୍ତମାନ ଯେଉଁ ଅଶାନ୍ତି ରହିଛି ମୋତେ ଭୁଲିକିରି ସେ ଅଶାନ୍ତି ରହିଛି, ଭଗବାନ ଭୁଲି କେହି ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ, ଶାନ୍ତି ପ୍ରଦାନ ଶାନ୍ତି ପ୍ରାପ୍ତ ହେବାର ସୂତ୍ର ଭଗବାନ ଦେଇଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଆମେ ଶାନ୍ତି ପ୍ରାପ୍ତ ହେବା ପାଇଁ ଆମର ୟୁନାଇଟେଡ୍ ନେସନ୍ ରହିଛି, ଶାନ୍ତି କେମିତି ସ୍ଥାପନ ହେବ, ଯୁଦ୍ଧ କେମିତି ନ ହେବ, କିନ୍ତୁ ଯୁଦ୍ଧ ଚାଲିଛି, ଶାନ୍ତି ସ୍ଥାପନ ହୋଇପାରୁନାହିଁ, କାହିଁକି ନା ଶାନ୍ତି ସ୍ଥାପନର ଯେଉଁ ସୂତ୍ର ସେମାନେ ଜାଣିନାହାନ୍ତି, ଭଗବାନ ଭଗବତ ଗୀତା ଦେଇଛନ୍ତି, କ'ଣ ମତା ମୋ ସହିତ ଯେଉଁମାନେ ଯୁକ୍ତ ହେଇନ ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନ ତା ଯୁକ୍ତସ୍ୟ ଭାବନା ନ ତା ଭାବତ ଶାନ୍ତି ଅଶାନ୍ତସ୍ୟ କୁତଃ ସୁଖମ୍, ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେଇନାହାନ୍ତି ସେମାନେ କେମିତି ଶାନ୍ତି ଶାନ୍ତି ପ୍ରାପ୍ତ ହୋଇପାରିବେ, ସେମାନେ ଅଶାନ୍ତରେ ରହିବେ, ତେଣୁ ସେ ମୋ ସହିତ ଯୁକ୍ତ ହେଇନାହିଁ ସେଥିପାଇଁ ଅଶାନ୍ତିରେ ରହିଛି। ତଥାକଥିତ ଲୋକମାନେ ଭାବୁଥିବେ ବହୁତ ଆନନ୍ଦ ରହିଛି, ବହୁତ ଐଶ୍ୱର୍ଯ୍ୟ ରହିଛି ଆମର ଭୌତିକ ଜଗତରେ, ବହୁତ ଅମ୍ବାନୀ ଇତ୍ୟାଦି ବହୁତ ରହିଛନ୍ତି, ବହୁତ ଧନୀ ବ୍ୟକ୍ତି ରହିଛନ୍ତି, ଆମେ ଭାବୁଥିବା ସେମାନେ ଆନନ୍ଦରେ ରହିଥିବେ ଶାନ୍ତିରେ ରହିଥିବେ, ନା ନା, ଯଦି ସେମାନେ ଭଗବାନଙ୍କ ଶରଣରେ ଗଲେ ନାହିଁ କେହି ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ, ହିରଣ୍ୟକଶିପୁ ପାଇଲାନି ଆଉ କିଏ ପାଇବ, ସବୁକିଛି ଐଶ୍ୱର୍ଯ୍ୟ ସେ ପ୍ରାପ୍ତ ହୋଇଥିଲା, ଆଉ ତାଠୁ ବଡ଼ିକି ବଡ଼ି କିଏ ଶକ୍ତିମା କିଏ ଧନୀ ହୋଇପାରିବେ ନାହିଁ, ସବୁକିଛି ସେ ପ୍ରାପ୍ତ ହୋଇଥିଲା କିନ୍ତୁ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲା, କାହିଁକି ନା ଅଜିତେନ୍ଦ୍ରିୟ ଇନ୍ଦ୍ରିୟମାନଙ୍କ ସେ ଦମନ କରିପାରିଲେ ନଥିଲା। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଷଷ୍ଠ ଅଧ୍ୟାୟରେ ବନ୍ଧୁରାତ୍ମା ମନସ୍ତସ୍ୟ ଜେନ ଆତ୍ମୈବ ଆତ୍ମନାଧିତ ଅନାତ୍ମନସୁ ଶତ୍ରୁତେ ବର୍ତ୍ତିତ ଆତ୍ମୈବ ଶତ୍ରୁବ, ମନଟା ଆମର ବନ୍ଧୁ ପୁଣି ମନଟା ମଧ୍ୟ ଆମର ଶତ୍ରୁ, ଯଦି ମନକୁ ଆମେ ନିଜ ନିୟନ୍ତ୍ରଣ ନ ରଖିବା ତାହେଲେ ସେଇଟା ଆମର ଶତ୍ରୁ ହୋଇଯିବ, ଆମେ ଯଦି ମନର ଅଧୀନରେ ରହିଯିବା ମନ ଆମର ଶତ୍ରୁ ହୋଇଯିବ, କିନ୍ତୁ ଯଦି ମନକୁ ଆମେ ନିଜ କଣ୍ଟ୍ରୋଲରେ ରଖିବା ମନଟି ଆମର ବନ୍ଧୁ ହୋଇଯିବ। ମନ ହେଉଛି ଭଗବାନଙ୍କ ଗୋଟେ ବିଭୂତି, ଇନ୍ଦ୍ରିୟାଣ ମନସ୍ତାସ୍ମି ଭଗବତ ଦର୍ଶନ ଭଗବାନ କହିଲେ, ଏ ମନ ଦ୍ୱାରା ମନ ହିଁ ମାନେ କ'ଣ ବନ୍ଧନ ଏବଂ ମୁଖ୍ୟ କାରଣ, ମନଟି ଆମକୁ ବନ୍ଧନରେ ପକାଇଦେବ, ମନ ଆମକୁ ମୁଖ୍ୟ ଦ୍ୱାର ପ୍ରାପ୍ତ କରିଦେବ, ସେଥିପାଇଁ ଅନ୍ତିମରେ ଭଗବାନ କହିଲେ ମନ୍ମନା ଭବ, ମନରେ ମଧ୍ୟ ଚିନ୍ତା କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ। ତେଣୁ ଏ ଦେବତାମାନେ ତୁମେ ଅଶାନ୍ତ ହୁଅ ନା, ସିଏ ଶାନ୍ତ ହୋଇଗଲେ ତୁମେ ମଧ୍ୟ ଶାନ୍ତ ହୋଇଯିବ, ସିଏ ଅଶାନ୍ତ ହେବା ତୁମେ ମଧ୍ୟ ଅଶାନ୍ତ ହୋଇକି ରହିଛ, ତେଣୁ ତସ୍ୟ ଶାନ୍ତି କରିଶ୍ୟାମି, ମୁଁ ତାଙ୍କୁ ଶାନ୍ତି ପ୍ରଦାନ କରିବି, କାଳମ ତାଳ ପ୍ରତିକ୍ଷତ, ତୁମକୁ ଟିକେ ଅପେକ୍ଷା କରିବାକୁ ପଡ଼ିବ, ବର୍ତ୍ତମାନ ସମୟ ବିପଦ ତୁମ ରହିଛି, ତୁମର ସତ୍ୟଗୁଣର ବୃଦ୍ଧି ଆସିନାହିଁ, ରଜତମର ବୃଦ୍ଧି ଚାଲିଛି, ତାଙ୍କର ବର୍ତ୍ତମାନ ପ୍ରଭାବ ଚାଲିଛି, ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଜଡ଼ ଜଗତର ଦର୍ଶନ
ଶ୍ରବଣ ପ୍ରାର୍ଥନା ନିବେଦନ ଇତ୍ୟାଦି ମାଧ୍ୟମରେ ପାର୍ଥକ୍ୟ ଅଛି। କିନ୍ତୁ ଚିନ୍ମୟ ସ୍ତରରେ ଭଗବାନଙ୍କୁ ଦର୍ଶନ କରିବା, ତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ନିବେଦନ କରିବା ଏବଂ ତାଙ୍କର ଦିବ୍ୟବାଣୀ ଶ୍ରବଣ କରିବା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏ ଭୌତିକ ଜଗତ ହେଉଛି ଦ୍ୱନ୍ଦ୍ୱମୟ ଜଗତ, ଏଠି ପାର୍ଥକ୍ୟ ସବୁ ରହିଛି। ଚିତ୍ ଜଗତକୁ ପ୍ରଭୁପାଦ ମହାରାଜ କହନ୍ତି ଆବସଲ୍ୟୁଟ୍ ୱାର୍ଲଡ, ଅଦ୍ୱୟ ଜଗତ, ସେଠି କୌଣସି ବିପରୀତ କଥା ନାହିଁ। ତେଣୁ ଭଗବାନଙ୍କର ଭକ୍ତମାନେ ଭଗବାନଙ୍କ ମହିମା କୀର୍ତ୍ତନ କରି ତୃପ୍ତ ହୁଅନ୍ତି, ଭଗବାନଙ୍କର କଥା ମାଧ୍ୟମରେ ଭଗବାନଙ୍କର ନାମ ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଉଛେ, ତୃପ୍ତ ହୋଇଯିବା। କୀର୍ତ୍ତନ କରିବା ଏବଂ ହରେକୃଷ୍ଣ ମହାମନ୍ତ୍ର ଶ୍ରବଣ କରିବା ପ୍ରକୃତ ଭାବେ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରିବା ଠାରୁ ଅଭିନ୍ନ। ଭଗବାନ ଦର୍ଶନ କରିବା ଯାହା ଯେଉଁ ଫଳ ପ୍ରାପ୍ତ ହେବେ, ଭଗବାନଙ୍କ ନାମ କୀର୍ତ୍ତନ କଲେ ସେହି ଫଳ ପ୍ରାପ୍ତ ହେବେ। ଏ ବିଶେଷ ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି, ଯେଉଁ ଭଗବାନ କୃଷ୍ଣ ଆସିଥିଲେ ଦ୍ୱାପର ଯୁଗରେ, ଯେଉଁ ଭଗବାନ ରାମ ଆସିଥିଲେ ତ୍ରେତା ଯୁଗରେ, ସେହି ଭଗବାନ ରାମ, ସେହି ଭଗବାନ କୃଷ୍ଣ ସେହି ବର୍ତ୍ତମାନ ମଧ୍ୟ କଳିଯୁଗରେ ଉପସ୍ଥିତ ଅଛନ୍ତି। ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍, ତାଙ୍କର ନାମ ମାଧ୍ୟମରେ ଭଗବାନ ଏଠି ମଧ୍ୟ ଉପସ୍ଥିତ ଅଛନ୍ତି। ଆମେ ଯଦି ଭଗବାନଙ୍କ ନାମ ନେବା, ସେ ରାମ ରାଜ୍ୟରେ ଯେଉଁଭଳି ଭାବରେ ଲୋକମାନେ ପ୍ରଜାମାନେ ଆନନ୍ଦରେ ଥିଲେ, କୃଷ୍ଣ ରାଜ୍ୟରେ ଯେଉଁଭଳି ଭାବରେ ଲୋକମାନେ ଆନନ୍ଦରେ ଥିଲେ, ଆମେ ମଧ୍ୟ ସେହିଭଳି ଭାବରେ ରହିପାରିବା। ତେଣୁ ଏହି ତତ୍ତ୍ୱ ହୃଦୟଙ୍ଗମ କରିବା ଅବଶ୍ୟ କର୍ତ୍ତବ୍ୟ ଏବଂ ତାହେଲେ ଯାଇ କେବଳ ଭଗବାନଙ୍କର କାର୍ଯ୍ୟକଳାପର ପରମ ଭାବ ହୃଦୟଙ୍ଗମ କରିବା ସମ୍ଭବ ହେବ, ସେତେବେଳେ ଆମେ ଜାଣିପାରିବା ରଜ ତତ୍ତ୍ୱ ବିଷୟରେ। ତେଣୁ ଦେବତାମାନେ କହୁଛନ୍ତି, ପ୍ରଭୁ କେତେ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବି, ପ୍ରଭୁ ଆମେ ଅତିଷ୍ଠ ହୋଇଗଲୁ, ଅପେକ୍ଷା କରିପାରୁନାହୁଁ, ଅତିଷ୍ଠ ହୋଇକରି ଭଗବାନ ପ୍ରାର୍ଥନା କରିଥିଲେ। ତେଣୁ ଭଗବାନ କହୁଛନ୍ତି, ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରିୟେଷୁ ସାଧୁଷୁ ଧର୍ମେ ମୟିଚ ବିଦ୍ୱେଷ ସବ ଆସୁ ବିନଶ୍ୟତି। ଦେଖ ଦେବତାମାନେ ଯେତେବେଳେ ସେ ସବୁ ପ୍ରକାର ବିଦ୍ୱେଷ କରୁଛି, ଦେବତାମାନେ ତମମାନଙ୍କ ବିରୁଦ୍ଧରେ ବିଦ୍ୱେଷ କରିଛି, ବେଦରେ ଯାହା ସବୁ ରହିଛି ସବୁ ଓଲଟେଇ ଦେଇଥିଲେ, ସିଏ ଅଧର୍ମଂ ଧର୍ମଂ ଇତି, ଅଧର୍ମ ସେ ଧର୍ମ ବୋଲି ଭାବୁଥିଲେ, ଗାଭୀମାନଙ୍କୁ ହତ୍ୟା କରୁଥିଲେ, ବିପ୍ରମାନଙ୍କୁ ବ୍ରାହ୍ମଣମାନେ ତା ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ଅଧ୍ୟାୟ ସେ ବର୍ଣ୍ଣନା କରାଯାଇଛି, ସାଧୁମାନଙ୍କୁ କ'ଣ ତାଙ୍କ ପ୍ରତି କଷ୍ଟ ଦେଉଥିଲେ ସାଧୁମାନଙ୍କୁ, ଧର୍ମେ ମୈତ୍ର ବିଦ୍ୱେଷ ଧର୍ମକୁ ମଧ୍ୟ ବିଦ୍ୱେଷ କରୁଥିଲେ ଏବଂ ମୋତେ ମଧ୍ୟ ବିଦ୍ୱେଷ କରୁ, ଭଗବାନ ମଧ୍ୟ ବିଦ୍ୱେଷ କରୁଛନ୍ତି, ସବ ଆସୁ ବିନଶ୍ୟତି। ସେ କେହି ହିରଣ୍ୟକଶିପୁ କ'ଣ କେହି ତାଙ୍କର ସମୃଦ୍ଧି ଲାଭ କରିପାରିବେ ନାହିଁ, ଏଇ ଯେଉଁ ଯଦି ଏହିସବୁ ଆଚରଣ କରିବେ ତା ବିନାଶ ହୋଇଯିବ। ତେଣୁ ପ୍ରଭୁ ଇଏ ତ କରୁଛି ଏସବୁ କଥା, ଆମ ସମସ୍ତଙ୍କୁ ବିଦ୍ୱେଷ କରୁଛି, କାହିଁକି ତା ବିନାଶ ହେଉନାହିଁ ନା? ନିର୍ବିରାୟ ପ୍ରଶାନ୍ତାୟ ସ୍ୱଶ୍ରୁତାୟ ମହାତ୍ମନେ ପ୍ରହ୍ଲାଦାୟ ଯଦା ଦୃହେତ୍ ଅନିଶ୍ୟେପି ବରୋର୍ଜିତମ୍। ଦେଖ ଦେବତାମାନେ ତାଙ୍କର ଯେଉଁ ପୁତ୍ର ରହିଛି ପ୍ରହ୍ଲାଦ, 5 ବର୍ଷ ବାଳକ ହେଇନଥିଲା ସେତେବେଳେ, ଛୋଟ ପିଲା ଥିଲା, ସେ ନିର୍ବିରାୟ ତାହାର କେହି ଶତ୍ରୁ, ସାଧୁଙ୍କର ଗୋଟିଏ ନାମ ହେଉଛି ଅଜାତ ଶତ୍ରୁ, ଯଦିଓ ସମସ୍ତ ପୃଥିବୀ ତାଙ୍କ ବିରୁଦ୍ଧରେ ରହିଛନ୍ତି ଶତ୍ରୁ, କିନ୍ତୁ ସିଏ ହେଉଛନ୍ତି ଅଜାତ ଶତ୍ରୁ, ସେ କାହାକୁ ଶତ୍ରୁ ବୋଲି ଗଣନ୍ତି ନାହିଁ। ନିର୍ବିରାୟ ପ୍ରଶାନ୍ତ ଆୟ ସାଧୁ, ସାଧୁର ଲକ୍ଷଣ ସବୁ ବର୍ଣ୍ଣନା କରାଯାଉଛି, ପ୍ରଶାନ୍ତ ଆମେ ଶାନ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛେ, ପ୍ରକୃଷ୍ଟ ଶାନ୍ତି ସେତେବେଳେ ପ୍ରାପ୍ତ ହୋଇପାରିବା ଯଦି ଆମେ ଭଗବାନଙ୍କ ଭକ୍ତ ହେବା। ଆମର ନାଁଟା ଥିଲା ପ୍ରଶାନ୍ତ, ଯାହା ହେଉ ଆମେ ପ୍ରକୃତରେ ଅଶାନ୍ତ ଥିଲୁ, ଭୁକ୍ତି ମୁକ୍ତି ସିଦ୍ଧି କାହାଣୀ ସକାଳେ ଅଶାନ୍ତ, କେହି ଶାନ୍ତ ହୋଇପାରିବେ ନାହିଁ। କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ, ଭଗବାନ ଭକ୍ତ ହେଉଛନ୍ତି ଶାନ୍ତ, ଭଗବାନ ଭକ୍ତ ନହେବା ପର୍ଯ୍ୟନ୍ତ ଆମ ନାଁ ପ୍ରଶାନ୍ତ ହେଲେ କିନ୍ତୁ ଆମେ ଅଶାନ୍ତ ଥିଲୁ, ଗୁରୁଦେବ କୃପାରୁ ଭଗବାନ ଭକ୍ତ ହେବାରୁ ଆମେ ଆଜି ଶାନ୍ତ ଅବସ୍ଥା ପ୍ରାପ୍ତ ହେଲା, ଅତ୍ୟନ୍ତ ଜାଣୁଛୁ ଶାନ୍ତି ପ୍ରାପ୍ତ ହେବାର ଉପାୟ ଜାଣୁଛୁ, ସେଟା ପ୍ରାପ୍ତ ହେବା ପାଇଁ ଆମ ଚେଷ୍ଟା ଚାଲିଛି, ସାଧନ ଚାଲିଛି। ତେଣୁ ପ୍ରହ୍ଲାଦ ସେହିଭଳି ଭାବେ ପ୍ରଶାନ୍ତ ଥିଲେ, ଭଗବାନ ଭକ୍ତ ଥିଲେ, ସେ କାହାକୁ ଶତ୍ରୁ ବୋଲି ଭାବୁନଥିଲେ, ତାଙ୍କ ପିତା ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ, କିନ୍ତୁ ତାଙ୍କୁ ସେ ଶତ୍ରୁ ବୋଲି ଭାବୁନଥିଲେ। ନିର୍ବିରାୟ ପ୍ରଶାନ୍ତାୟ ସ୍ୱଶ୍ରୁତାୟ ମହାତ୍ମାନେ, ସେ ମହାତ୍ମା ଜଣେ, ସେ ଭୌତିକ ଜଗତ ତ୍ରିଗୁଣ ଭିତରେ ସେ ନାହାନ୍ତି, ବଦ୍ଧାତ୍ମା ସେ ନେଉଛନ୍ତି ମହାତ୍ମା ତ୍ରିଗୁଣର ଉର୍ଦ୍ଧରେ ସେ ସ୍ୱସୁତ୍ର ତାଙ୍କ ନିଜର ପୁତ୍ର ନିଜର ପୁତ୍ର ପ୍ରତି ସେ ଦୃଢ଼ ଆଚରଣ କରିବେ। ତେଣୁ ପ୍ରହ୍ଲାଦ ଯଦା ଦୃହେ ସେ ଅନ୍ୟ ସମସ୍ତଙ୍କୁ ମୁଁ ସହିଦେବି ଅନ୍ୟ ସମସ୍ତଙ୍କୁ ଯେଉଁ ବିଦ୍ୱେଷ କରୁଛି ମୁଁ ସହୁଛି କିନ୍ତୁ ସେ ଭଳି ଭକ୍ତକୁ ଯଦି ସେ ବିଦ୍ୱେଷ କରିବ ଅନିଶ୍ଚୟ ବରବର୍ଜିତ ଯଦିଓ ସିଏ ସବୁ ପ୍ରକାର ବର ପାଇଛି ମୁଁ ଜାଣିଛି କ'ଣ କ'ଣ ସେ ବର ପାଇଛି ତେଣୁ ବର ପାଇଥିଲେ ମଧ୍ୟ ମୁଁ ତାକୁ ହତ୍ୟା କରିବି ଅନିଶ୍ଚୟ ବି ବରବର୍ଜିତ। ତେଣୁ ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି ଅଠେଇଶ ଶ୍ଳୋକରେ ଶ୍ଳୋକଟି ଅଛନ୍ତି ତେଣୁ ସିଏ କହୁଛନ୍ତି ଭଗବାନ କହୁଛନ୍ତି ସର୍ବ ସର୍ବ ଅହମ୍ ସହେ ମୁଁ ସବୁକିଛି ସହିବି ଭଗବାନ ସବୁକିଛି ସହିବେ କିନ୍ତୁ ନ ଭକ୍ତ ଦ୍ରୋହମ୍ ଇତି ଭାବ ଭକ୍ତଙ୍କ ପ୍ରତି ଯଦି ଅନ୍ୟାୟ ହେବ ଭଗବାନ ସହିପାରିବେ ନାହିଁ ଭକ୍ତ ଦ୍ରୋହ। ଯେତେବେଳେ ଭଗବାନ ରାମଚନ୍ଦ୍ର ଯାଇଥିଲେ ବନବାସରେ ଥିଲେ ସେହି ସମୟରେ ଅତ୍ରିମୁନିକ ଆଶ୍ରମରେ ପହଞ୍ଚିଲେ ଅତ୍ରିମୁନିକ ଆଶ୍ରମରେ ନିକଟରେ ଦେଖିଲେ ଗୋଟେ ପାହାଡ଼ ରହିଛି ଆମର ନିକଟରେ ପାହାଡ଼ ରହିଛି ଆମର ଶିଶୁମନ ଗୌରବ ଭକ୍ତି ଦାମୋଦର ସ୍ୱାମୀ ମହାରାଜ କହନ୍ତି ଇଏ ହେଉଛି ବୃନ୍ଦାବନ ପରିବେଶ ଭଗବାନଙ୍କ କୃପାରୁ ଏ ବୃନ୍ଦାବନ ପରିବେଶ ସେ ପ୍ରାପ୍ତ ହୋଇଛନ୍ତି। ଇଏ ପାହାଡ଼ ଦେଖୁଛ ଇଏ ହେଉଛି ବିରୁଗୋବର୍ଦ୍ଧନ ଏପଟେ ଯେଉଁ ରହିଛନ୍ତି ଜଳାଶୟ ଇଏ ହେଉଛନ୍ତି ରାଧାକୁଣ୍ଡ ଶ୍ୟାମକୁଣ୍ଡ ନଦୀ ଯମୁନା ନଦୀ ଏଇଭଳି ଭାବରେ ଭଗବାନଙ୍କର ଭକ୍ତଙ୍କ ପାଇଁ ବୃନ୍ଦାବନ ପରିବେଶ ହୋଇଯାଏ ଏଠି ଭଗବାନଙ୍କ ନାମ ହୁଏ ସେଠି ବୃନ୍ଦାବନ ପରିବେଶ ଆସିଯାଏ। ତେଣୁ ଏଠି ସେ କହୁଛନ୍ତି ଯେ ମୁଁ ସବୁକିଛି ସହିପାରିବି କିନ୍ତୁ ନ ମୋର ଭକ୍ତ ମୋର ଭକ୍ତର ନିନ୍ଦା ଭକ୍ତ ଭକ୍ତଙ୍କର ଯଦି ଭକ୍ତଙ୍କ ପ୍ରତି ଅତ୍ୟାଚାର ହେଉଛି ନ ଭକ୍ତ ଦ୍ରୋହ ମିତି ଭାବ ଭଗବାନ ଭାବ ହେଉଛି ସେଇଟା ଯେତେବେଳେ ସେ ତା ପୁତ୍ର ପ୍ରତି ଦ୍ରୋହ କରିବ ମୁଁ ତାକୁ ହତ୍ୟା କରିବି ଭଗବାନ ଅପେକ୍ଷା କରିଥିଲେ। ତେଣୁ ଏ ଯେଉଁ ରହିଛି ଭଗବାନ ସବୁକିଛି ସହିବେ ଭଗବାନ ତାଙ୍କ ପ୍ରତି ଯଦି ଆମେ ଦ୍ରୋହ କରୁଛେ ଭଗବାନ ସହିବେ କିନ୍ତୁ ଭଗବାନ ଭକ୍ତଙ୍କ ପ୍ରତି ଯଦି ଦ୍ରୋହ କରିବା ତୁମର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଭଗବାନ ଭକ୍ତଙ୍କ ହୃଦୟରେ ସବୁବେଳେ ଗୋବିନ୍ଦ ରହିଛନ୍ତି ଭଗବାନଙ୍କର ପ୍ରତି ଦ୍ରୋହ କଲେ ଭଗବାନ ସହିନେବେ କିନ୍ତୁ ଭଗବାନ ଭକ୍ତଙ୍କ ପ୍ରତି ଦ୍ରୋହ କଲେ ଭଗବାନ ସହିବେ ନାହିଁ। ଭାଗବତ ନବମ ସ୍କନ୍ଧରେ ଏ ଦୃଷ୍ଟାନ୍ତ ରହିଛି କଥା କୁହାଯାଇଛି ଅମ୍ବରୀଶ ମହାରାଜ ଦୁର୍ବାସା ମୁନି ବହୁତ ତପସ୍ୟା କରିଥିଲେ ଉଗ୍ର ବହୁତ ସିଦ୍ଧି ପ୍ରାପ୍ତ ହୋଇଥିଲେ କିନ୍ତୁ ଅମ୍ବରୀଶ ମହାରାଜଙ୍କର କୌଣସି ଟିକିଏ ହେଲେ ତାଙ୍କୁ କିଛି କଷ୍ଟ ଦେଇପାରିଲେ ନାହିଁ ହତ୍ୟା କରିବା ପାଇଁ ଚାହିଁଥିଲେ କୃତ୍ୟା ନାମକ ରାକ୍ଷସ ସୃଷ୍ଟି କରିଦେଇଥିଲେ। ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଆପଣ ଶୁଣିଥିବେ ଭାଗବତ କଥା ମହାରାଜ କହନ୍ତି ହରିଧର ମହାରାଜ ବରଂ ନିଜେ ସୁଦର୍ଶନ ଚକ୍ର ଦ୍ୱାରା ତାପିତ ହୋଇ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ସମସ୍ତଙ୍କୁ ସମସ୍ତଙ୍କୁ ଗଲେ କେହି ତ୍ରାହି ଦେଇପାରିଲେ ନାହିଁ କେହି ରକ୍ଷା କରିପାରିଲେ ନାହିଁ ଭଗବାନ ବିଷ୍ଣୁ ମଧ୍ୟ ରକ୍ଷା କରିପାରିଲେ ନାହିଁ। ତେଣୁ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଯେଉଁ ଯାଇଥିଲେ ଦେଖିଲେ ଅତ୍ରିଙ୍କର ଆଶ୍ରମରେ ଗୋଟେ ପାହାଡ଼ ରହିଛି ସେ ଭାବିଲେ ଗୋଟେ ପାହାଡ଼ ବୋଧେ କିନ୍ତୁ ଅତ୍ରିମିନ କହିଲେ ଏସବୁ ପାହାଡ଼ ଯାହା ଦେଖୁଛନ୍ତି ରାମଚନ୍ଦ୍ର ଭଗବାନ ହେ ରାମ ଶ୍ରୀରାମ ଇଏ ହେଉଛନ୍ତି ସବୁ ଭକ୍ତମାନଙ୍କର ଅସ୍ଥି ଅସୁରମାନେ ରାକ୍ଷସମାନେ ଏ ଭକ୍ତମାନଙ୍କୁ ଚବା ଚବା ଖାଇ ଦେଇକରି ଜୀବନ୍ତ ଖାଇ ଦେଉଥିଲେ ଆଉ ରୋଷେଇ କରିବାକୁ ପଡ଼ୁନଥିଲା ରାକ୍ଷସ ସେମାନେ ଖାଇକିରି ତାଙ୍କ ଅସ୍ଥିକୁ ଫିଙ୍ଗି ଦେଉଥିଲେ ସେଠି ଗ୍ରାହକ ପାହାଡ଼ ହେଇଛି ସେମାନେ ରାକ୍ଷସମାନେ ଦେଖିବା ପାଇଁ ଚାହୁଁଥିଲେ କେହି ଭଗବାନ ଭକ୍ତି ଆଉ କରିବ ନାହିଁ କିନ୍ତୁ ଭକ୍ତି ଏଭଳି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ଭକ୍ତି କରିପାରିବ ଏ ପ୍ରହ୍ଲାଦ ମହାରାଜଙ୍କଠାରୁ ଆମେ ଶିକ୍ଷା ପରିବା ଆମେ ଟିକିଏ ଅସୁବିଧା ହେଲେ ଆମେ ଛାଡ଼ିଦେଉଛେ ଭକ୍ତି କିନ୍ତୁ କେତେ ପ୍ରକାର ଅସୁବିଧା ଆସିଛି ପ୍ରହ୍ଲାଦଙ୍କ ପାଖରେ ହିରଣ୍ୟକଶିପୁ ସେସବୁ ସବୁ କ'ଣ ସବୁ ପ୍ରକାର ପ୍ରତିରୋଧ କରୁଥିଲେ ତେଣୁ ଇଏ ଆମ ପାଇଁ ଶିକ୍ଷା ଆମେ ଭଗବାନ ଭକ୍ତି ଗ୍ରହଣ କରୁଛେ ମାନେ ଶ୍ରଦ୍ଧା ଶ୍ରଦ୍ଧ ବିଶ୍ୱାସ ପାଇଁ ସୁଦୃଢ଼ ନିଶ୍ଚୟ କୃଷ୍ଣେ ଭକ୍ତି ପାଇଲେ ସର୍ବକର୍ମକୃତ ହୁଏ ଭଗବାନଙ୍କୁ ଯଦି ଆମେ ଭକ୍ତି କରୁଛେ ମାନେ ଆମର ଆଉ କିଛି କାର୍ଯ୍ୟ ବାକି ରହିନାହିଁ ଯେତେ ପ୍ରକାର ଅସୁବିଧା ଆସିଲେ ମଧ୍ୟ ଭଗବାନଙ୍କୁ ରକ୍ଷା କରିବି ରଖିସାରି ବିଶ୍ୱାସ ଇଏ ଛଡ଼ାଙ୍କ ଶରଣାଗତି ରହିଛି, ତା ଦେହରୁ ଇଏ ଗୋଟିଏ ଶରଣାଗତିର ଅଙ୍ଗ, ଭଗବାନ ନିଶ୍ଚୟ ରକ୍ଷା କରିବେ। ତେଣୁ ରାମଚନ୍ଦ୍ର ଭଗବାନ ପ୍ରତିଜ୍ଞା କଲେ ପୃଥିବୀକୁ ରାକ୍ଷସ ଶୂନ୍ୟ କରିଦେବେ। ତେଣୁ ସମସ୍ତ ରାକ୍ଷସକୁ ହତ୍ୟା କଲେ, ଅନ୍ତିମରେ ଭଗବାନ ରାବଣକୁ ହତ୍ୟା କରିଛନ୍ତି ଭଗବାନ। ସେହିଭଳି ଭାବରେ ଭଗବାନ ଆସି ଏହିଭଳି ଭାବରେ କହିଲେ, ସର୍ବଂ ସହେ, ମୁଁ ସବୁକୁ ସହିଦେବି କିନ୍ତୁ ମୋର ଭକ୍ତଙ୍କ ପ୍ରତି। ସେଥିପାଇଁ ଭଗବତ ଗୀତାରେ ଭଗବାନ ସବୁ ଉପଦେଶ ଦେଲେ କିନ୍ତୁ ଗୋଟିଏ ଉପଦେଶ ନିଜେ ନ ଦେଇ କହିଲେ, ଅର୍ଜୁନ ତମେ ଘୋଷଣା କର, କୌନ୍ତେୟ ପ୍ରତି ଜାଣି ନମେ ଭକ୍ତ ପ୍ରଣଶ୍ୟତି। ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ କହୁନାହାନ୍ତି, ଦେଖ ଅର୍ଜୁନ ମୁଁ ଯଦି କହିବି ଲୋକମାନେ ଜାଣନ୍ତି ମୋର ପ୍ରତିଜ୍ଞାକୁ ମୁଁ ଭଙ୍ଗ କରିଦିଏ, ଭକ୍ତର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାକୁ ସେ ଭଙ୍ଗ କରିଦିଅନ୍ତି। ଭଗବାନ ଚାହିଁଥିଲେ ବ୍ରହ୍ମାଙ୍କ ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରିଦେଇଥାନ୍ତେ, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାକୁ ଭଙ୍ଗ କରନ୍ତି ନାହିଁ। ସମସ୍ତ ପ୍ରକାର ଯେଉଁ ବର ପ୍ରାପ୍ତ ହୋଇଥିଲେ ସବୁ ବରକୁ ରକ୍ଷା କରି ଭଗବାନ ହତ୍ୟା କରିବେ ହିରଣ୍ୟକଶିପୁକୁ। ଏ ଭଗବାନ ଅଧକ୍ଷଜ, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସେ ଭଗବାନ। ଏତେ ଶାସ୍ତ୍ର ଅଧ୍ୟୟନ କରି ହିରଣ୍ୟକଶିପୁ ଭାବୁଥିଲା, ମୁଁ ମୃତ୍ୟୁବରଣ କରିବି ନାହିଁ, କାରଣ ମୃତ୍ୟୁର ସବୁଯାକ ପନ୍ଥାକୁ ସେ ରୋଧ କରିଦେଇଛି। ଯମରାଜକୁ ନିଜ ବଶରେ ରଖିଥିଲା, ଆଉ କିଏ ତ ହତ୍ୟା କରିବ। କିନ୍ତୁ ଭଗବାନ ଭକ୍ତଙ୍କର କଥାକୁ କେବେ ହେଲେ ଭଙ୍ଗ କରନ୍ତି ନାହିଁ। ତେଣୁ ଏହି ଭଗବତ ଗୀତାରେ ଏହି ଶ୍ଳୋକଟି ସବୁଠାରୁ ବିଲକ୍ଷଣ ଶ୍ଳୋକ। ଭଗବାନ ନିଜେ ଘୋଷଣା ନ କରି ଅର୍ଜୁନ କହୁଛନ୍ତି, କୌନ୍ତେୟ ପ୍ରତି ଜାଣି ତମେ ପ୍ରତିଜ୍ଞା କର, ନା ଆମେ ଭକ୍ତ କ'ଣ, ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ନାରଦମୁନି କଥା କହୁଛନ୍ତି, ଯୁଧିଷ୍ଠିର ମହାରାଜ କହୁଛନ୍ତି, ଇତ୍ୟୁକ୍ତା ଲୋକ ଗୁରୁଣା ତଂ ପ୍ରଣମ୍ୟ ଦିବୌକସ ନିବର୍ତ୍ତନ୍ତ ଗତୋଦ୍ବେଗା ମେନିରେ ଚା ସୁରଂ ହତମ। ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ରାଜସ୍ୱ ଯଜ୍ଞ ଚାଲିଛି, କଥା ଚାଲିଛି, ଯଜ୍ଞ ଇଏ କଥା ମଧ୍ୟ ଗୋଟେ ଯଜ୍ଞ। ଭଗବତ ଗୀତା ଅଷ୍ଟାଦଶରେ ଭଗବାନ କହିଲେ, ଆଦ୍ୟସେ ଚଦୈବ ଧର୍ମଂ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞାନ ତେନାମ ଇଷ୍ଟସ୍ଥା ମିଧିମତି। ଯେଉଁମାନେ କେବଳ ଭଗବତ ଗୀତାକୁ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ। ଭଗବାନ କଥା ଯଜ୍ଞ, ଅନେକ ପ୍ରକାର ଯଜ୍ଞ ରହିଛି। ଏସବୁ ଭାବରେ କଳିଯୁଗରେ ଅନୁମୋଦିତ ଯଜ୍ଞ ହେଉଛି ଭଗବାନଙ୍କ ନାମ, ନାମ ଯଜ୍ଞ, ଯଜ୍ଞାନାମ ଜପଯଜ୍ଞସ୍ମି ଭଗବତ ଗୀତାରେ ଭଗବାନ କହିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ତେଣୁ ଭଗବାନ କଥା ଶୁଣି ଦେବତାମାନେ ଇତ୍ୟୁକ୍ତା ଲୋକ ଗୁରୁଣା, ଲୋକଗୁରୁ, ଲୋକଗୁରୁ ଯେ କିଏ, ଲୋକଗୁରୁଣା କହିଲେ ସମସ୍ତଙ୍କ ପରମ ଗୁରୁ ଭଗବାନ ହେଉଛନ୍ତି। କୃଷ୍ଣ ବନ୍ଦେ ଜଗଦ୍ଗୁରୁ, ସମସ୍ତଙ୍କର କଲ୍ୟାଣ ପାଇଁ ସେ କାର୍ଯ୍ୟ କରନ୍ତି, ତାଙ୍କର ଉପଦେଶ ସମସ୍ତଙ୍କର ମଙ୍ଗଳ ହେବ, ଲୋକଗୁରୁ ସମସ୍ତଙ୍କର ଗୁରୁ ସିଏ। ଇତ୍ୟୁକ୍ତା ଭଗବାନ ଏଇଭଳି ଭାବରେ କହି ଭଗବାନ ଦର୍ଶନ ଦେଇନଥିଲେ, ତାଙ୍କର ବାଣୀ ପ୍ରକାଶିତ ହୋଇଥିଲେ। ତାଙ୍କୁ ପ୍ରଣମ୍ୟ ଦିବୋବଶ, ସେହି ଯେଉଁ ବାଣୀ ଶ୍ରବଣ କଲେ ତାଙ୍କୁ ପ୍ରଣାମ କଲେ। ବାଣୀ ହେଉଛନ୍ତି ଭଗବାନ, ଏ ଭାଗବତ କଥା ଯେଉଁ ଆମେ କହୁଛେ, ଭଗବାନ ବାଣୀ ରୂପରେ ଭଗବାନ କଥା କହୁଛନ୍ତି। ଏ ଭଗବାନ ଏଠି ଉପସ୍ଥିତ ଅଛନ୍ତି ବାଣୀ ରୂପରେ। ଏଥିପାଇଁ ଭଗବାନ କହିଲେ, ନାହଁ କ'ଣ, ନାହଁ ତିଷ୍ଠାମି ବୈକୁଣ୍ଠେ ଯୋଗିନା ହୃଦୟ ଚ ମଧୁଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମ ନାରଦ। ଭଗବାନ ତାଙ୍କର ବାଣୀ ମାଧ୍ୟମରେ ଉପସ୍ଥିତ ରହିଛନ୍ତି, ଭଗବାନ ବାଣୀ। ତେଣୁ ଦେବତାମାନେ ଦିବୋକଷ, ଦେବତାମାନଙ୍କର ଅନେକ ନାମ ରହିଛି, କେଉଁଠି କେଉଁଠି ବିଭିନ୍ନ ପ୍ରକାର ନାମ ସବୁ, ପୂର୍ବରୁ କହିଲା ବିବୁଧା, ଏବେ କୁହାହେଉଛି ଦିବୋକଷ। ଏ ଦେବତାମାନଙ୍କର ନାମ ଅମରା ନିର୍ଜରା ଦେବା ତିଦସା ବିବୁଧା ସୁରା ସୁପ୍ରବାଣ ସୁମନସ ଦିବୋକଷ, ଏସବୁ ବିଭିନ୍ନ ପ୍ରକାର ନାମ ରହିଛି। ଅମରା କ'ଣ ଅମରକୋଷରେ ସବୁ ବର୍ଣ୍ଣନା କରାଯାଇଛି ତାଙ୍କର ନାମ। ତେଣୁ ଦିବୋକଷ ଯେ ଦେବଲୋକରେ ରହନ୍ତି ଦିବୋକଷ, ସେମାନେ ଜାଣନ୍ତି ଭଗବାନ ତାଙ୍କର ବାଣୀ ରୂପରେ ଆବିର୍ଭାବ ହୋଇପାରିବେ। ଭାଗବତ ହେଉଛି ଭଗବାନଙ୍କ ବାଣୀ, ବାଣୀ ପାଇଁ ମୂର୍ତ୍ତି। ତେଣୁ ତାଙ୍କୁ ପ୍ରଣାମ କଲେ, ନ ଦେଖିଲେ ମଧ୍ୟ ଆମର ଏ ଯେଉଁ ପଥ, ଏ ଭକ୍ତି ପଥ ହେଉଛି ସୁଦେକ୍ଷିତ ପଥମ, ଆମେ ନିଜେ ଚକ୍ଷୁରେ କିଛି ଦେଖିପାରିବା ନାହିଁ, ଶ୍ରୁତି କର୍ଣ୍ଣ ମାଧ୍ୟମରେ ଆମେ ଦର୍ଶନ କରିବା, ଭଗବାନଙ୍କୁ ଆମେ ଚକ୍ଷୁ ମାଧ୍ୟମରେ ଦେଖିପାରିବା ନାହିଁ। ସୁତେକ୍ଷିତ ପଥମ ବୋଲି କୁହାଯାଏ, ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବ୍ରହ୍ମା କହିଛନ୍ତି ସେଟା। ଏ ଶ୍ରବଣ ମାଧ୍ୟମରେ ଆମେ ଭଗବାନ ଦର୍ଶନ କରିବା, ସୁତେକ୍ଷିତ ପଥମ। ତେଣୁ ଦେବତାମାନେ ଜାଣନ୍ତି, ସବୁ ଶାସ୍ତ୍ର ସେ ଅଧ୍ୟୟନ କରିଛନ୍ତି, ସବୁ ଜାଣନ୍ତି। ତେଣୁ ପ୍ରଣାମ କଲେ ଭଗବାନଙ୍କୁ, କାରଣ ଭଗବାନ ସେ ହେଉଛନ୍ତି କିଏ ନିବର୍ତ୍ତନ୍ତ ଗତୋଦ୍ବେଗ ଗତୋଦ୍ବେଗ ସମସ୍ତ ଉଦ୍ବେଗରୁ ସେ ମୁକ୍ତ ହୋଇଗଲେ ନିବର୍ତ୍ତନ ବର୍ତ୍ତମାନ ସେ ଫେରିଗଲେ ତାଙ୍କ ତାଙ୍କ ସ୍ୱର୍ଗଲୋକକୁ ଆଉ ସେମାନେ ତ ସ୍ୱର୍ଗଲୋକ ନାହାନ୍ତି ବର୍ତ୍ତମାନ ଆଧିପତ୍ୟ ବିସ୍ତାର କରିଛନ୍ତି ସବୁ ଏଭଳି ଭାବେ ରହିଛନ୍ତି ଅଲକ୍ଷ୍ୟରେ ରହିଛନ୍ତି ଏବଂ ମେନିରେ ଚା ସୁରମ ହତମ ବର୍ତ୍ତମାନ ସେମାନେ ଭଗବାନ କଥାରେ ବିଶ୍ୱାସ ଅଛି ସୁଦୃଢ଼ ବିଶ୍ୱାସ ଭଗବାନ ଯାହା କହିଛନ୍ତି ନିଶ୍ଚିନ୍ତ ହେବ ସେଇଟା ଏଥିରେ କୌଣସି ସନ୍ଦେହ ନାହିଁ ତେଣୁ ଆମେ ଗୁରୁଦେବଙ୍କର ଯେଉଁ ରହିଛି ତାଙ୍କର କଳ୍ପନା ରହିଛି ଭଗବାନ ରାମଜୀଙ୍କର ଯେଉଁ କଳ୍ପନା ଗୁରୁଦେବଙ୍କର ଯେଉଁ କଳ୍ପନା ରହିଛି ଏ ସମ୍ବଲପୁରବାସୀମାନଙ୍କ ପାଇଁ ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ପାଇଁ ଉପକାର କରିବା ପାଇଁ ତାଙ୍କର ରହିଛି ମନୋବିଳାସ ରହିଛି ଏବଂ ଭଗବାନ ତାକୁ ପୂରଣ କରିବେ ନିଶ୍ଚିନ୍ତ ଭାବରେ ଏଠି କୌଣସି ସନ୍ଦେହ ନାହିଁ ଗୋଟେ ବିରାଟ ମନ୍ଦିର ହେବ ସ୍ଥାପନ କରାଯାଇଛି 2006 ନା କେବେ 2000 ଭିତରେ ସ୍ଥାପନ ହୋଇଛି ଫାଉଣ୍ଡେସନ୍ ଦିଆଯାଇଛି ଗୋଟେ ବିରାଟ ମନ୍ଦିର ହେବ ଆଦର୍ଶ ମନ୍ଦିର ଆଦର୍ଶ ଭଗବାନ ଆଦର୍ଶ ଲୀଳା ପୁରୁଷୋତ୍ତମ ଭଗବାନ ଆଦର୍ଶ ମର୍ଯ୍ୟାଦା ପୁରୁଷୋତ୍ତମ ତାଙ୍କର ଆଦର୍ଶ ମନ୍ଦିର ସୃଷ୍ଟି ହେବ ଏଇଠି ହେବ ଯେଉଁଠିକି ସମଗ୍ର ଓଡ଼ିଶାର ଲୋକମାନେ ଆସି ଦର୍ଶନ କରିବା ପାଇଁ ଗୁରୁଦେବଙ୍କର ମନୋବିଷ୍ଟ ଭଗବାନ ପୂରଣ କରିବେ ଏ ବିଶ୍ୱାସ ରହିଛି ଭଗବାନ କଥାରେ ବିଶ୍ୱାସ ରହିଛି ଦେବତାମାନଙ୍କର ତେଣୁ ସମସ୍ତେ ପ୍ରଣାମ କଲେ ଏବଂ ଜାଣିଲେ ବର୍ତ୍ତମାନ ଅସୁର ନହେଲେ ମଧ୍ୟ ଅସୁର ମରିଯାଇଛି ମେନିରେ ଚା ଅସୁର ମତ ଭଗବତାର ଭଗବାନ କହିଲେ ଦେଖ ଅର୍ଜୁନ ତୁମେ ଯଦି ଯୁଦ୍ଧ ନ କରିବ ତାହେଲେ ମୟାବେତା ନିହତା ପୂର୍ବ ମୁଁ ଏମାନେ ସବୁ ମାରିଦେଇଛି କିନ୍ତୁ ତୁମେ ଯଦି ଯୁଦ୍ଧ କରିବ ତୁମେ ଯଶ ପ୍ରାପ୍ତ ହେବ ସେଇଭଳି ଭାବରେ ଭଗବାନ ସବୁ କରୁଛନ୍ତି ଆମେ କେବଳ ନିମିତ୍ତ ମାତ୍ର ହେବ ସଭ୍ୟ ସାହାଯ୍ୟ ଦେବତାମାନେ ଭଗବାନ କଥାରେ ପୂର୍ଣ୍ଣ ବିଶ୍ୱାସ ଥିଲା ସେମାନେ ପୂର୍ଣ୍ଣ ଭୟରୁ ମୁକ୍ତ ହୋଇଗଲେ ଉଦ୍ବେଗ ଶୂନ୍ୟ ହୋଇଗଲେ କାହିଁକି ଜାଣିଲେ ଭଗବାନ ତାକୁ ହତ୍ୟା କରିବେ ଆମକୁ ରକ୍ଷା କରିବେ ଭଗବାନ ତେଣୁ ଏଇଭଳି ଭାବରେ ତସ୍ୟ ଦୈତ୍ୟପତେ ପୁତ୍ରସ୍ଥ ବାର ପୁତ୍ରସ୍ଥ କ'ଣ ପୁତ୍ରସ୍ଥ ପରମ ଅଦ୍ଭୁତା ଭୁଲ ଅଛି କି ହଁ ପୁତ୍ରସ୍ଥ ଚତ୍ୱାର ଚତ୍ୱାର ଚାରି ଜଣ ପରମ ଅଦ୍ଭୁତା ହିରଣ୍ୟକଶିପୁଙ୍କର ପୁତ୍ରସ୍ଥ ହେଇନଥିଲେ ତାପରେ ସେ ପୁତ୍ର ହେଲେ ତସ୍ୟ ଦୈତ୍ୟପତି ସେଇ ଦୈତ୍ୟପତିଙ୍କର ଆଗରୁ ତିନି ପୁତ୍ର ଥିଲେ ପ୍ରହ୍ଲାଦ ମଧ୍ୟ ଜନ୍ମ ହୋଇଛନ୍ତି ତାଙ୍କ ଚାରି ପୁତ୍ର ଥିଲେ ପୁତ୍ରଶ୍ଚତ୍ୱାର ପରମାଦ୍ଭୁତା ସମସ୍ତେ ପରମ ଅଦ୍ଭୁତ ପୁତ୍ର ଥିଲେ ସମସ୍ତେ ବହୁତ ଗୁଣଶାଳୀ ଥିଲେ ସମସ୍ତେ ଥିଲେ ଚତ୍ୱାର ଚାରି ପୁତ୍ରଙ୍କ ନାମ ନାହିଁନି କିନ୍ତୁ ଆମର ଅଲଗା ଷଷ୍ଠ ସ୍ଥାନରେ ବର୍ଣ୍ଣନା କରାଯାଏ ତାଙ୍କ ନାମ ସବୁ ସଂଗ୍ରହାଦ ଲହାଦ ଅନୁଲାଦ ଏବଂ ଇଏ ହେଉଛି ପ୍ରହ୍ଲାଦ ସମସ୍ତେ ଲହାଦ ସମସ୍ତେ ଆନନ୍ଦିତ ଥିଲେ ବହୁତ ଐଶ୍ୱର୍ଯ୍ୟ ତାଙ୍କର ଥିଲା ପରମ ଅଦ୍ଭୁତ ସେମାନେ ସବୁ ଥିଲେ ପରମ ଅଦ୍ଭୁତ ପ୍ରହ୍ଲାଦ ଅଭୁତ ମହାନ୍ ତେଷା ଯଦିଓ ସମସ୍ତେ ବହୁତ ଅଦ୍ଭୁତ ବ୍ୟକ୍ତି ସବୁ ଥିଲେ ପୁତ୍ର ତାଙ୍କର ଥିଲେ କିନ୍ତୁ ପ୍ରହ୍ଲାଦ ହେଉଛନ୍ତି ଅଭୁତ ମହାନ୍ ତାଙ୍କ ଭିତରେ ମହାନ୍ ସେମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ପ୍ରହ୍ଲାଦ ଯଦିଓ ସେ ସବୁଠାରୁ କନିଷ୍ଠ ପୁତ୍ର ତେଷା ଗୁଣେଇ ମହତ୍ ଉପାସକ କାହିଁକି ନା ସେ ମହତ୍ ଉପାସନା କରୁଥିଲେ ମହତ୍ ବ୍ୟକ୍ତିଙ୍କର ଉପାସନା କରୁଥିଲେ ଇଏ ହେଉଛି ଜ୍ଞାନ ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନ ଶୌଚ ମାଧବମ୍ ଇଏ ହେଉଛି ଶାରୀରିକ ତପସ୍ୟା ଦେବତାମାନଙ୍କର ବ୍ରାହ୍ମଣମାନଙ୍କର ଗୁରୁଙ୍କର ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ପ୍ରାଜ୍ଞ ବିଦ୍ୱାନ ବ୍ୟକ୍ତିଙ୍କ ପୂଜା କରିବା ଇଏ ଗୋଟେ ତପସ୍ୟା ଇଏ ଭଗବତ ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଇଏ ଗୋଟେ ତପସ୍ୟା ଶାରୀରିକ ତପସ୍ୟା ପ୍ରହ୍ଲାଦ ସେଭଳି ଭାବରେ ମହତ୍ ବ୍ୟକ୍ତିଙ୍କର ସେ ଉପାସନା କରୁଥିଲେ ମହତ୍ ବ୍ୟକ୍ତିର କୃପା ନହେଲେ ପ୍ରହ୍ଲାଦ ମହାରାଜ କହିବେ ସେ କଥା ଈଶାନ ମତି ସ୍ଥାପ ଗୁରୁ ପ୍ରମାଗ୍ରୀ ଭଗବାନ ପାଦ ପଦ୍ମରେ ଆମର ମତି ଆସିବ ନାହିଁ କେତେ ଦିନ ପର୍ଯ୍ୟନ୍ତ ମହତ୍ ପାଦ ରଜ ବି ସେ ମହତ୍ ବ୍ୟକ୍ତିଙ୍କର ପାଦ ପଦ୍ମର ରଜରେ ଆମେ ଅଭିଷେକିତ ନ ହେବା ତାର ଅର୍ଥ ହେଉଛି ଭଗବାନ ତାଙ୍କ ମୁଖରୁ ଭଗବାନ କଥା ନ ଶୁଣିବା ପର୍ଯ୍ୟନ୍ତ ଆମେ ଭଗବାନ ପାଖରେ ଆମ ମତି ଲାଗିପାରିବ ନାହିଁ କହିବି ପ୍ରହ୍ଲାଦ ମହାରାଜ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଆପଣମାନେ ଯଦି ଚାହିଁବେ ଆସିବା ପାଇଁ ତାର ସମୟ ହେଉଛି ଆସନ୍ତୁ ସକାଳେ ଆମ କଥା ଚାଲିବ 12 ତାରିଖ ପର୍ଯ୍ୟନ୍ତ ଏବଂ ଯଦି କେବେ ଆସିପାରୁନାହାନ୍ତି ସେମାନେ ମଧ୍ୟ ଆମର ରଘୁନନ୍ଦନ ଧାମରେ ଆପଣ ଦେଖିପାରିବେ ଲାଇଭ୍ ଫେସବୁକ୍ରେ ଦେଖିପାରିବେ ଆପଣ ମଧ୍ୟ ଯାହା ହେଉ ତେଣୁ ଏଠି କହୁଛନ୍ତି ତସ୍ୟ ହଁ ପ୍ରହ୍ଲାଦ ଅବର୍ଧାନ୍ତେଷା ଗୁଣୈର୍ ମହତ୍ ଉପାସକ ଏଭଳି ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଗୁଣ ମହତ୍ ଆରାଧନା କରିବା ମହତ୍ ବ୍ୟକ୍ତିଙ୍କର ଉପାସନା କରିବା ଇଏ ହେଉଛି ଏଇ ମାଧ୍ୟମରେ ଆମେ ମହତ୍ ହେଇପାରିବା ଆମେ ନିଜ ଚେଷ୍ଟାରେ ମହତ୍ ହେଇପାରିବା ନାହିଁ ମହତ୍ ବ୍ୟକ୍ତିଙ୍କର ଉପାସନା କଲେ ତାଙ୍କର ସମୟରେ ଗଲେ ଆମେ ମଧ୍ୟ ମହତ୍ ହେଇଯିବା ତେଣୁ ପରଶ୍ରୟ ହଁ ପ୍ରଭୁପାଦ ମହାରାଜ ବହୁତ ଭାବ ଦେଇଛନ୍ତି ଆମେ କାଲି ସଂକ୍ଷେପରେ କହୁଛୁ ଆପଣମାନେ ଆସନ୍ତାକାଲି ନ ଶିଖିପାରନ୍ତି ତେଣୁ ଯେତେ କରାଯାଏ ଆମେ କହିପାରିବା ଘଣ୍ଟା ନ ବଜା ପୂର୍ବରୁ ସମୟ ହେଇଯାଉଛି ତେଣୁ ବ୍ରହ୍ମଣ୍ୟ ଶୀଳ ସମ୍ପନ୍ନ ସତ୍ୟ ସନ୍ଧୁ ଜିତେନ୍ଦ୍ରିୟ ଏ ପ୍ରହ୍ଲାଦ ମହାରାଜଙ୍କ ଗୁଣ ଜଣେ ଭକ୍ତ ହେଲେ ଏସବୁ ଗୁଣ ଆସି ପହଞ୍ଚିବ ଭଗବାନ ସବୁକିଛି ଗୁଣ ତାଙ୍କ ପାଖରେ ରହିଛି ଭଗବାନ ଭକ୍ତ ହେଲେ ସେହିସବୁ ଗୁଣ ଆସି ପହଞ୍ଚିବ ଏସବୁ ତାଙ୍କର ଗୋଟିଏ ଗୋଟିଏ ଗୁଣ ଗୋଟିଏ ଗୋଟିଏ ଗୁଣ ଯଦି କୁହାଯିବ ଗୋଟିଏ ଗୋଟିଏ କ୍ଲାସ୍ ହେବ ବ୍ରହ୍ମଣ୍ୟ କି ବ୍ରାହ୍ମଣ ବ୍ରହ୍ମ ବ୍ରାହ୍ମଣ୍ୟ କହିଲେ ଭଗବାନଙ୍କର ବ୍ରାହ୍ମଣ ବ୍ରହ୍ମ ଜାଣନ୍ତି ସେ ବ୍ରାହ୍ମଣ ବ୍ରହ୍ମକୁ ଜାଣନ୍ତି ସେ ବ୍ରହ୍ମଣ୍ୟ ଶୀଳ ସମ୍ପନ୍ନ ବହୁତ ସୁନ୍ଦର ବ୍ୟବହାର ଶୀଳ ସମ୍ପନ୍ନ ବହୁତ ସୁନ୍ଦର ବ୍ୟବହାର ବ୍ୟବହାରରେ ସନ୍ତୁଷ୍ଟ ହୋଇଯିବ ତାଙ୍କର ଶତ୍ରୁମାନେ ମଧ୍ୟ ଦେବତାମାନେ ମଧ୍ୟ ତାଙ୍କର ଶତ୍ରୁ ସେମାନେ ମଧ୍ୟ ସନ୍ତୁଷ୍ଟ ହୋଇଯାଉଥିଲେ ଏତେ ସୁନ୍ଦର ବ୍ୟବହାର ଥିଲା ଶୀଳ ସମ୍ପନ୍ନ ବିନୟ ବ୍ୟବହାର ମହତ୍ ଉପାସମାନା ସମସ୍ତଙ୍କୁ ବିନୟ ଭାବରେ ବ୍ୟବହାର କରୁଥିଲେ ସତ୍ୟସନ୍ଧୁ ସତ୍ୟସନ୍ଧ କ'ଣ ସନ୍ଧାନ କରୁଥିଲେ ସତ୍ୟରେ ସନ୍ଧାନ କରୁଥିଲେ ଏ ମନୁଷ୍ୟ ଜୀବନ ଆରମ୍ଭ ହେଉଛି ଏଇଥିରୁ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ସତ୍ୟ ସନ୍ଧାନ କରିବା ମନୁଷ୍ୟ ଜୀବନ ଉଦ୍ୟୋଗ ହେଉଛି ସେଇଟା ସତ୍ୟସନ୍ଧ ଜିତେନ୍ଦ୍ରିୟ ଇନ୍ଦ୍ରିୟମାନଙ୍କୁ ସେ ଜିତ କରି ରଖିଥିଲେ ଜିତେନ୍ଦ୍ରିୟ ଇନ୍ଦ୍ରିୟମାନଙ୍କୁ ଜୟ କରିଥିଲେ ଆମର ଯେଉଁ ଦଶଟି ଇନ୍ଦ୍ରିୟ ରହିଛି ପାଞ୍ଚ କର୍ମେନ୍ଦ୍ରିୟ ପାଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ମନ ଗୋଟିଏ ଇନ୍ଦ୍ରିୟ ଏ ସମସ୍ତ ଇନ୍ଦ୍ରିୟକୁ ସେ ନିଜ ବଶୀଭୂତ କରିଥିଲେ ଜିତେନ୍ଦ୍ରିୟ ଆମର ମନୁଷ୍ୟ ଜିତେନ୍ଦ୍ରିୟ କହିଲେ ସେ ଶ୍ରେଷ୍ଠ ବ୍ୟକ୍ତି ହୋଇଯିବ ଜିତେନ୍ଦ୍ରିୟ ଆମେ ଯଦି ଇନ୍ଦ୍ରିୟମାନଙ୍କୁ ଜିତିଯିବା ତାହେଲେ ଆମେ ସମସ୍ତଙ୍କୁ ଜିତିଯିବା ଆମର କେହି ଶତ୍ରୁ ନାହାନ୍ତି ଇନ୍ଦ୍ରିୟମାନେ ଆମ ଶତ୍ରୁ ଭଗବଦ୍ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ କାମ ଏସ କ୍ରୋଧ ଏସ ରଜଗୁଣ ସଦ୍ଭବ ମହାସମ ମହାପାପମ ବିଧି ଏନ ବୈରିଣ ଏମାନେ ଆମର ଶତ୍ରୁ ଆମର ଆଉ କେହି ଶତ୍ରୁ ନାହାନ୍ତି ତେଣୁ ପ୍ରହ୍ଲାଦ ନିର୍ଭୀର ତାଙ୍କର କେହି ଶତ୍ରୁ ନଥିଲେ କାରଣ ସେ ଇନ୍ଦ୍ରିୟମାନଙ୍କୁ ଜୟ କରିଥିଲେ ହିରଣ୍ୟକଶିପ ସମସ୍ତଙ୍କୁ ଜୟ କରିଥିଲେ କିନ୍ତୁ ଇନ୍ଦ୍ରିୟମାନଙ୍କର ଦାସ ହୋଇଯାଇଥିଲେ ଆମେ ସବୁ ଗୋଦାସ ଇନ୍ଦ୍ରିୟମାନଙ୍କର ଯେ ପ୍ରଭୁ ତାଙ୍କୁ ଗୋସ୍ୱାମୀ ବୋଲି କହିଲେ ମହାରାଜ ସେମାନେ ଗୋସ୍ୱାମୀ ଇନ୍ଦ୍ରିୟମାନଙ୍କୁ ସେ ନିଜ ଦମନ କରିଛନ୍ତି ତେଣୁ ସେ ଗୋସ୍ୱାମୀ ତେଣୁ ଆମେ ହେଉଛେ ଗୋଦାସ ଆମେ ଇନ୍ଦ୍ରିୟମାନଙ୍କର ଦାସ ହୋଇଯାଇଛେ ତେଣୁ ସେ ଗୋସ୍ୱାମୀମାନଙ୍କ ଶରଣରେ ଗଲେ ଆମେ ମଧ୍ୟ ଆମ ଇନ୍ଦ୍ରିୟମାନଙ୍କୁ ସଂଯୋଗ କରିପାରିବା ବରଂ ଦୁଷ୍ଟ ନିବର୍ତ୍ତତେ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ଆମେ ଇନ୍ଦ୍ରିୟମାନଙ୍କର ଯନ୍ତ୍ରଣାରୁ ଆମେ ମୁକ୍ତ ହେବା ତେଣୁ ଜିତେନ୍ଦ୍ରିୟ ଆତ୍ମବତ୍ ସର୍ବଭୂତାନା ସମସ୍ତ ଜୀବକୁ ନିଜ ଭଳି ଦେଖୁଥିଲେ ଆତ୍ମବତ୍ ସର୍ବଭୂତାନା ହେଉଛି ବହୁତ ବଡ଼ ଗୁଣ ଏ ସମସ୍ତ ଧର୍ମର ହେଉଛି ମୂଳ ତତ୍ତ୍ୱ ହେଉଛି ଏଇଟା ଆତ୍ମବତ୍ ସର୍ବଭୂତାନା ଆମେ ନିଜ ପାଇଁ ଆମେ ନିଜର ଗୋଡ଼ରେ କଣ୍ଟାକ୍ଟ କରିସାରିଲେ ଆମକୁ ବହୁତ କଷ୍ଟ ହେଉଛି କଣ୍ଟା ଯଦି ନ ବାହାରିବା ପର୍ଯ୍ୟନ୍ତ ଆମେ ଇଏ କରିପାରୁ ଚାଲିପାରୁନେ କିନ୍ତୁ ପରର ବେକ କାଟି ଦେଉଛି ଚିନ୍ତା କରୁନି ଚିନ୍ତା ହେଉନି ଆତ୍ମବତ୍ ସର୍ବଭୂତେଷୁ ସର୍ବଭୂତାନ ଏକ ପ୍ରିୟ ସୁହୃତମ ସମସ୍ତଙ୍କର ସେ ହେଉଛନ୍ତି ପ୍ରିୟ ସୁହୃତମ ସମସ୍ତଙ୍କର ମଙ୍ଗଳ ପାଇଁ ଚେଷ୍ଟା କରୁଥିଲେ ଆମେ ଶୁଣିବା ଭଗବାନ ପ୍ରାର୍ଥନା କରିବେ ନବଦାନ ଆମ ପ୍ରାର୍ଥନା ରାତିରେ ପ୍ରାର୍ଥନା ଚାଲିଛି ସକାଳେ ଭଗବାନଙ୍କର ବିଷୟରେ ଆଲୋଚନା ଚାଲିଛି ଦୁଇ ବେଳା କଥା ଚାଲିଛି ପ୍ରହ୍ଲାଦ ପ୍ରାର୍ଥନା ଅଛି ସମସ୍ତେ ବିଶ୍ୱବାସୀ ଉଦ୍ଧାର ହୁଅନ୍ତୁ ପ୍ରକୃତରେ ଆମ ଶ୍ରୀ ସୁନ୍ଦର ଆଦରଣୀୟ ସେ ମହାରାଜ କହନ୍ତି ପ୍ରହ୍ଲାଦଙ୍କ ପ୍ରାର୍ଥନାରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଉଦ୍ଧାର ପାଇଯାଇଥିଲେ ଭଗବାନ ବିଶ୍ୱକେନ୍ଦ୍ର ସମସ୍ତଙ୍କୁ ଉଦ୍ଧାର କରିଥିଲେ ପ୍ରହ୍ଲାଦଙ୍କ ପ୍ରାର୍ଥନାରେ ବ୍ରହ୍ମାଣ୍ଡ ତାରିଖରେ ଶକ୍ତି ଧରେ ଜଣେ ଜଣେ ବୈଷ୍ଣବମାନଙ୍କର ଏଭଳି ଶକ୍ତି ରହିଛି ଆଠର ବଡ଼ ଶକ୍ତି କ'ଣ ସମସ୍ତ ପାପ ଜୀବକୁ ଉଦ୍ଧାର କରିଦେବେ ସମସ୍ତ ବଦ୍ଧ ଜୀବକୁ ସେ ଉଦ୍ଧାର କରିଦେବେ ସବୁଠାରୁ ବଡ଼ ଉପକାର ଶ୍ରେଷ୍ଠ ଉପକାର ହେଉଛି ଏଇଟା ଆମେ ବଦ୍ଧ ଅବସ୍ଥାରେ ଅଛେ ଆମକୁ କେହି ଉଦ୍ଧାର କରିପାରୁନାହାନ୍ତି କିନ୍ତୁ ଜଣେ ମୁକ୍ତ ଜୀବ ଜଣେ ମହାଭାଗବତ ସମସ୍ତ ଉଦ୍ଧାର ପ୍ରଭୁପାଦ ମହାରାଜ ଦେଖନ୍ତୁ ପ୍ରଭୁପାଦ ମହାରାଜ ଯଦି ନ ଆସିଥାନ୍ତେ କ'ଣ ଅବସ୍ଥା ହେଇଥାନ୍ତା ଚିନ୍ତା କରନ୍ତୁ ପାଶ୍ଚାତ୍ୟ ଲୋକମାନେ ଆଜି ଭଗବାନ ନାମ ନେଇପାରିଥାନ୍ତେ ପ୍ରଭୁପାଦ ପୂର୍ବରୁ ଆମର ତାଙ୍କର ଜଣେ ଗୁରୁ ଭାଇ ଯାଇଥିଲେ ଇଂଲଣ୍ଡକୁ, ବର ମହାରାଜ ନା କମ୍ପାନୀ, ତାଙ୍କୁ ଲର୍ଡ ଜେଟଲ୍ୟାଣ୍ଡ ବୋଲି ଜଣେ ଥିଲେ, ସେ ତାଙ୍କ ସହ ଦେଖା କରିଥିଲେ। ସେ କହିଲେ ପ୍ରଭୁ ଆପଣ ମୋତେ ବ୍ରାହ୍ମଣ କରିପାରିବେ? ନା କରିଦେବି ବ୍ରାହ୍ମଣ। ନା କ'ଣ କରିବାକୁ ପଡ଼ିବ? ନା ଚାରୋଟି ନିୟମ ମାନିବାକୁ ପଡ଼ିବ। ନା କ'ଣ କ'ଣ? ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା ଇଏ ଅଧର୍ମ ସ୍ଥାନ, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଂଘ, ଆମିଷ ଭକ୍ଷଣ, ଇଟ୍ ଇଜ୍ ଇମ୍ପସିବୁଲ, ଏଇଟା ସମ୍ଭବ ନୁହଁ। ପ୍ରଭୁପାଦ ମହାରାଜ ସମ୍ଭବ କରିଦେଇଥିଲେ। ସାରା ପୃଥିବୀରେ ଦେଖନ୍ତୁ, ଆମେ ପାଶ୍ଚାତ୍ୟ ଜଗତକୁ ଅନୁକରଣ କରୁଛେ, ପାଶ୍ଚାତ୍ୟ ଜଗତ ଅନ୍ଧ ସଭ୍ୟତାକୁ ଆମେ ଅନୁକରଣ କରୁଛେ, ନଗ୍ନ ସଭ୍ୟତାକୁ ଅନୁକରଣ କରୁଛେ, କିନ୍ତୁ ପାଶ୍ଚାତ୍ୟ ଜଗତର ଯେଉଁମାନେ ପ୍ରଭୁପାଦଙ୍କ ଶରଣରେ ଯାଇଛନ୍ତି ସେମାନେ ଦେଖନ୍ତୁ ଆଜି କିଭଳି ଭାବରେ ଆମର ଯେଉଁ ବୈଦିକ ସଭ୍ୟତା ଅଛି ସେଇଟା ଗ୍ରହଣ କରୁଛନ୍ତି, ଭଗବାନ ନାମ ନେଉଛନ୍ତି, ଭଗବାନ ପ୍ରସାଦ ଗ୍ରହଣ କରୁଛନ୍ତି, କେତେ ଆନନ୍ଦ ରହିଛନ୍ତି ସେମାନେ। ପ୍ରଭୁପାଦଙ୍କ ଯିବା ପୂର୍ବରୁ ସେମାନେ ସବୁ ସୁଇସାଇଡ଼ କରୁଥିଲେ, ଆତ୍ମହତ୍ୟା କରୁଥିଲେ, ଗୋଟେ ସୋସାଇଟି ହେଇଥିଲା, ସୁଇସାଇଡ଼ ସୋସାଇଟି। କେମିତି ଆମେ ଠିକ ଭାବରେ ମୃତ୍ୟୁବରଣ ମାନେ ବହୁତ କଷ୍ଟ, କମ୍ କଷ୍ଟରେ ମୃତ୍ୟୁବରଣ କରିବା, ସୁଇସାଇଡ଼ ହେବ, ଏସବୁ ସବୁ ପ୍ଲାନିଂ ଚାଲିଥିଲା ତାଙ୍କର। ପ୍ରଭୁପାଦ ମହାରାଜ ଆମର କୁହାଯାଏ ପ୍ରଭୁପାଦ ମହାରାଜ ସେମାନେ ସବୁ ହିପି ଥିଲେ, ହିପିକୁ ସବୁ ହାପିରେ ପରିଣତ କରିଦେଲେ ପ୍ରଭୁପାଦ ମହାରାଜ। ଏ ବ୍ରହ୍ମାଣ୍ଡ ଉଦ୍ଧାର କରିପାରିବେ, ସାରା ପୃଥିବୀକୁ ଉଦ୍ଧାର କରିଦେଇଛି ପ୍ରଭୁପାଦ ମହାରାଜ। ଏବଂ ଖାଲି ଯେ କରିଦେଇଥିଲେ ତା ନୁହଁ, ଏ ଚାଲିବ, 10,000 ବର୍ଷ ପରେ ଚାଲିବ। ତେଣୁ ଯେଉଁମାନେ ଏଇ ଆନ୍ଦୋଳନରେ ଯୋଗ ଦେବେ ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ। ତେଣୁ ସମସ୍ତଙ୍କର ସେ ମଙ୍ଗଳ କାମନା କରୁଥିଲେ। ଦାସବତ ଯେଉଁମାନେ ତାଙ୍କର ଉନ୍ନତ ସ୍ତରରେ ଅଛନ୍ତି ତାଙ୍କର ଦାସ ଭଳି ବ୍ୟବହାର କରୁଥିଲେ, ପ୍ରଭୁ ବୋଲି ସମ୍ବୋଧନ କରୁଥିଲେ, ଆମେ ଆପଣଙ୍କ ଦାସ, ସମସ୍ତ ପ୍ରଭୁ ଦେବ ଭଗବାନଙ୍କର ଅଂଶ, ତେଣୁ ସମସ୍ତେ ଆମର ପ୍ରଭୁ। ତେଣୁ ବୈଷ୍ଣବ ପିଲା ସବୁ ସେଥିପାଇଁ ପ୍ରଭୁ ବୋଲି ଉଚ୍ଚାରଣ କରାଯାଏ, ସିଏ ଆମର ପ୍ରଭୁ, ଆମେ ତାଙ୍କ ସେବା କରିବା ଦାସବତ। ତାପରେ ଦାସବତ ଦାସବତ ସନ୍ନତ ସନ୍ନତ କହିଲେ ସର୍ବଦା ଅନୁଗତ, ସମସ୍ତଙ୍କର ସେ ଅନୁଗତ ଥିଲେ। ଆର୍ଯ୍ୟଙ୍ଗ୍ରୀ ବିଶେଷ ଭାବରେ ମହାପୁରୁଷଙ୍କ ପାଦପଦ୍ମରେ ସେ ସେବା କରୁଥିଲେ। ସେହିଭଳି ଭାବରେ ପିତୃବତ ଦୀନବତ୍ସଳ, ଯେଉଁମାନେ ନୀଚ ସ୍ତରରେ ଅଛନ୍ତି, ଯେଉଁମାନେ ତାଙ୍କର ହୀନ ସ୍ତରରେ ଅଛନ୍ତି, ତାଙ୍କୁ ପିତୃ ଭଳି କାର୍ଯ୍ୟ କରୁଥିଲେ, ତାଙ୍କର ଯେମିତି ମଙ୍ଗଳ ହେବ, ପିତା ଯେମିତି ତାଙ୍କର ପୁତ୍ରର ମଙ୍ଗଳ ପାଇଁ ଚିନ୍ତା କରନ୍ତି, କାର୍ଯ୍ୟ କରନ୍ତି, ସେ ସେଭଳି ଭାବରେ କାର୍ଯ୍ୟ କରୁଥିଲେ। ଭାତୃବତ ସଦୃଶ, ଭାତୃବତ ତାଙ୍କର ସେମାନେ ସମାନ ସ୍ତରରେ ଅଛନ୍ତି, ଭାଇ ଭଳି ବ୍ୟବହାର କରୁଥିଲେ, ମିତ୍ରବତ ଭାଇ ଭଳି ବ୍ୟବହାର କରୁଥିଲେ। ସ୍ନିଗ୍ଧ, ସ୍ନିଗ୍ଧ କହିଲେ ଅତ୍ୟନ୍ତ ଅନୁରାଗ, ସମସ୍ତଙ୍କ ପ୍ରତି ଅନୁରାଗ ଥିଲା ତାଙ୍କର ସ୍ନିଗ୍ଧ। ଗୁରୁ, ଗୁରୁସୁ ଈଶ୍ୱର ଭାବନ, ସାକ୍ଷାତ ଧରିତ୍ୱେନ, ସମସ୍ତ ଗୁରୁ ହେଉଛନ୍ତି ସାକ୍ଷାତ ଧରି, ତେଣୁ ଗୁରୁଙ୍କୁ ଈଶ୍ୱର ଭାବନ କରୁଥିଲେ ସେ, ଗୁରୁସୁ ଈଶ୍ୱର ଭାବନ। ବିଦ୍ୟାର୍ଥ ରୂପ ଜନ୍ମାଢ଼ ବିଦ୍ୟାର୍ଥ, ବିଦ୍ୟାର୍ଥ ହେଉଛି କ'ଣ? ଶିକ୍ଷା, ଧନ, ରୂପ, ଏଇସବୁ ଐଶ୍ୱର୍ଯ୍ୟ ସବୁ ରହିଛି, ଜନ୍ମ ଅଭିଜାତ୍ୟ, ଆଢ଼୍ୟ ଏସବୁ ଗର୍ବ, ଏଥିରୁ ସବୁ ମୁକ୍ତ ଥିଲେ, ଅନମ୍ରତା ଏସବୁ ମୁକ୍ତ ଥିଲେ ସେ, ଗର୍ବଶୂନ୍ୟ ଥିଲେ, ଏହି ଶିକ୍ଷା ସେ ପ୍ରାପ୍ତ ହୋଇଥିଲେ। ତେଣୁ ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କର ଗୁଣ ଥିଲା। ନୋଦ୍ବେଗ ନୋଦ୍ବିଘ୍ନ ଚିତ୍ତ ବ୍ୟସନେଶୁ ନିସ୍ପୃହ, ଯଦି ବିପଦ ଆସିଲା ସେ ଉଦ୍ବିଘ୍ନ ହେଉନଥିଲେ। ଦୁଃଖେଷୁ ଅନୁଦ୍ବିଘ୍ନ ମନା, ସୁଖେଷୁ ବିଗତ ସ୍ପୃହ, ଇଏ ହେଉଛି ଚିତ୍ତଧୀମାନଙ୍କର ଲକ୍ଷଣ। ନୋଦ୍ବିଘ୍ନ ଚିତ୍ତ ବ୍ୟସନେଶୁ ନିସ୍ପୃହ, ଯେତେ ସୁଖ ଆସିଲେ ମଧ୍ୟ ସେ ବିଚଳିତ ହେଉନଥିଲେ। ତାଙ୍କର ପିତା ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ, କିନ୍ତୁ ସେ ବିଚଳିତ, ଭଗବାନ ମଧ୍ୟ ପ୍ରାର୍ଥନା କରୁଥିଲେ ରକ୍ଷା କରନ୍ତୁ ବୋଲି, ବିଚଳିତ ହେଉନଥିଲେ, କେବଳ ଭଗବାନଙ୍କୁ ସ୍ମରଣ କରୁଥିଲେ। ଆମର କର୍ତ୍ତବ୍ୟ ହେଉଛି ଭଗବାନ ସ୍ମରଣ କରିବା, ଭଗବାନ ରଖନ୍ତୁ ବା ନ ରଖନ୍ତୁ, ଯଥା ତଥା ବା ବିଧଦାତ ନ ପଡ଼ୁ, ଆଶ୍ରୀ ସେବା ପାଦଲା ପୁରସ୍ତୁମା, ଭଗବାନ ଆମକୁ ଆଲିଙ୍ଗନ କରନ୍ତୁ ବା ପାଦରେ ଗଡ଼ି ଦିଅନ୍ତୁ, କିନ୍ତୁ ସିଏ ହେଉଛନ୍ତି ଆମର ଭଗବାନ। ଏହି ଭାବ ଥିଲା ପ୍ରହ୍ଲାଦ ମହାରାଜଙ୍କର। ଶ୍ରୁତେଷୁ ଦୃଷ୍ଟେଷୁ ଗୁଣେଷୁ ଅବସ୍ତୃ, ଶ୍ରୁତେଷୁ ବହୁତ ବୈଦିକ ଶାସ୍ତ୍ରରେ ବହୁତ ପ୍ରକାର ବୌଦ୍ଧିକ ଉପଭୋଗ ବିଷୟରେ ବର୍ଣ୍ଣନା କରାଯାଇଛି, ସେମାନେ ଶୁଣିଛନ୍ତି। ଦୃଷ୍ଟେଷୁ ଯେମିତି ଦେଖୁଛନ୍ତି ପ୍ରହ୍ଲାଦ, ଦେଖୁଛନ୍ତି ତାଙ୍କ ପିତା କିଭଳି ଭାବରେ ଏତେ ଐଶ୍ୱର୍ଯ୍ୟଶାଳୀ ହୋଇକରି ମଧ୍ୟ ସେ ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ,
ଗୁଣ ବି ଜାଣିଛନ୍ତି ସେ କଥା।
ତେଣୁ ଏସବୁ ଭୌତିକ ଜଗତରେ ଯେଉଁ ଗୁଣ ସବୁ ରହିଛି ଏସବୁ ତାକୁ ସେ ତୁଚ୍ଛ ବୋଲି ମନେ କରୁଥିଲେ। ଭୌତିକ ଜଗତ ସବୁ ଐଶ୍ୱର୍ଯ୍ୟକୁ ତୁଚ୍ଛ ସମଗ୍ର ତ୍ରିଲୋକର ସମ୍ରାଟ ତାଙ୍କ ପିତା କେତେ ଐଶ୍ୱର୍ଯ୍ୟ ନଥିବ। ଦାନ୍ତେ ଇନ୍ଦ୍ରିୟ ପ୍ରାଣ ଶରୀର ଧି ସଦା ପ୍ରଶାନ୍ତ କାମ ରହିତ ସୁରସୁରା ସବୁବେଳେ ସେ ନିଜ ଇନ୍ଦ୍ରିୟମାନଙ୍କୁ ଦମନ କରିଥିଲେ। ଦାନ୍ତେ ଇନ୍ଦ୍ରିୟ ପ୍ରାଣ ଶରୀର ଧି ଅର୍ଥ ହେଉଛି ଯେ ସେ ସମସ୍ତ ଜଡ଼ ଏଇସବୁ ଅର୍ଥ ନୁହେଁ ସମସ୍ତ କାମନା ବାସନାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ଥିଲେ। ସର୍ବଦା ତାଙ୍କର ଇନ୍ଦ୍ରିୟ ଓ ପ୍ରାଣକୁ ସଂଯତ କରି ସ୍ଥିର ବୁଦ୍ଧି ଏବଂ ଦୃଢ଼ ସଂକଳ୍ପ ସରକାରେ ତାଙ୍କର ସମସ୍ତ କାମନା ବାସନାକୁ ଦମନ କରିଥିଲେ।
ଭଗବାନଙ୍କ ଶରଣ ନଗଲେ ଆମେ ଏହି ସ୍ଥିତି ପ୍ରାପ୍ତ ହୋଇପାରିବା ନାହିଁ, ଇନ୍ଦ୍ରିୟମାନଙ୍କୁ ଦମନ କରିପାରିବା ନାହିଁ।
ତେଣୁ ଯସ୍ମିନ୍ ମହତ୍ ଗୁଣା ରାଜନ୍ ଗୃହ୍ୟନ୍ତେ କବିବେ ମୁହୁ ନତେ ଅଧୁନା ବିଧିଅନ୍ତେ ଯଥା ଭଗବତୀ ସ୍ୱରେ। ଏଭଳି ଗୁଣ ଥିଲା ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ, ହେ ଯୁଧିଷ୍ଠିର ଯସ୍ମିନ୍ ମହତ୍ ଗୁଣା ତାଙ୍କର ଏତେ ଗୁଣ ଥିଲା ମୁଁ କ'ଣ ବର୍ଣ୍ଣନା କରିବି। ରାଜନ୍ ଗୃହ୍ୟନ୍ତେ କବିବେ ମୁହୁ, ହେ ରାଜନ୍ ତାଙ୍କର ଯେଉଁ ଗୁଣ ଆପଣଙ୍କ ମଧ୍ୟ ସେଇଭଳି ଭାବେ ଗୁଣ ଯୁଧିଷ୍ଠିର ମହାରାଜ ରାଜନ କହିବାର ଉଦ୍ଦେଶ୍ୟ ହେଉଛି ସେଇଟା ଆପଣ ମଧ୍ୟ ସେଇଭଳି ଭାବେ ଗୁଣ ରହିଛି। ରାଜତି ଆପଣ ମଧ୍ୟ ସେଇଭଳି ଭାବେ ଶୋଭା ପାଉଛନ୍ତି, ପ୍ରହ୍ଲାଦ ମଧ୍ୟ ସେଇଭଳି ଭାବେ ଶୋଭା ପାଉଥିଲେ। ଏ ପର୍ଯ୍ୟନ୍ତ ବିଦ୍ୱାନ ବ୍ୟକ୍ତିମାନେ ସେଇଟାକୁ ଗୁଣ କରନ୍ତି। ମହାପ୍ରଭୁ ଜୀବନ ସାରା ଯେତେଦିନ ଥିଲେ ପୁରୀରେ ପ୍ରହ୍ଲାଦ ମହାରାଜଙ୍କ ଚରିତ୍ର ଶ୍ରବଣ କରୁଥିଲେ ସମସ୍ତେ। ଆମେ ଗତକାଲି ଯାଇଥିଲୁ ସମ୍ବଲପୁରରେ ଗୋଟେ ପ୍ରୋଗ୍ରାମ ହେଉଥିଲା ହନୁମାନ ମନ୍ଦିରରେ, ମୁଁ ଥିଲେ ଆପଣ କହିବେ ବୋଲି ଆଉ କହିପାରିଲିନି। ସେଠି ତାଙ୍କର ଯିଏ ପୂଜାରୀ ଥିଲେ ସେ କହିଲେ ଆପଣ ପ୍ରହ୍ଲାଦ ଚରିତ୍ର କୁହନ୍ତୁ, ଆମେ ତ ପ୍ରହ୍ଲାଦ ଚରିତ୍ର ଚାଲିଛି ଆମେ ବହୁତ ଆନନ୍ଦରେ କହିବୁ। କହିସାରିଲା ପରେ ସେ କହିଲେ ଏମାନେ ସବୁ ମହାଜନ, ସେ କାହିଁକି କହିଲେ ପ୍ରହ୍ଲାଦ ଚରିତ୍ର ଶୁଣିବା ପାଇଁ ନା ପ୍ରହ୍ଲାଦ ଜଣେ ମହାଜନ, ତାଙ୍କ ଚରିତ୍ର ଶୁଣିଲେ ଆମେ ମଧ୍ୟ ମହାନ ହୋଇଯିବା, ସେଥିପାଇଁ ସେ କହିଥିଲେ ସେ କଥା। ତେଣୁ ସମସ୍ତେ ବିଦ୍ୱାନମାନେ ତାଙ୍କର ଗୁଣଗାନ କରି ଚାଲୁଛନ୍ତି ପ୍ରହ୍ଲାଦଙ୍କର, ନତେ ଅଧୁନା ବିଧିଅନ୍ତି ଏ ପର୍ଯ୍ୟନ୍ତ ମଧ୍ୟ ନାରଦରେ କହୁଥିଲେ ସେ ହେଉଛି କେଉଁ ସମୟର କଥା ଦ୍ୱାପରଯୁଗର କଥା, କିନ୍ତୁ ଏ ପର୍ଯ୍ୟନ୍ତ କହିଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଚାଲିବ ଭଗବାନ ତାଙ୍କର ଗୁଣଗାନ ଚାଲିବ ଯେଉଁଭଳି ଭାବେ ଯଥା ଭଗବତୀ ଈଶ୍ୱରେ ଭଗବାନଙ୍କର ଯେଉଁଭଳି ଭାବରେ ଗୁଣଗାନ ହେଉଛି ସେହିଭଳି ଭାବରେ ତାଙ୍କର ଭକ୍ତଙ୍କର ଗୁଣଗାନ ହେବ। ତେଣୁ ଜଙ୍ଗ ସାଧୁ ଗାଥା ସଦସି ରିପୋପି ସୁରା ନୃପା ପ୍ରତିମାନ ପ୍ରକୃବନ୍ଦୀ କିମୁତା ନିଏ ଭବାଦୃଷା ଭବାଦୃଷା ଏଇଠି କହିଲେ ମୁଁ ଏଇଟାକୁ ମୋର ମାନେ ଭାବ ଆସିଲା ମୁଁ କହିଦେଲି, କିନ୍ତୁ ଏଠି ଏ ଶ୍ଳୋକରେ କୁହାହେଉଛି ସେଇଟା ଭବାଦୃଷା ଭବାଦୃଷା ଯୁଧିଷ୍ଠିର ତମ ଭଳି ସିଏ ମଧ୍ୟ ସେଇଭଳି ଭାବେ ଯୁଧିଷ୍ଠିରମାନଙ୍କୁ କମ୍ ନୁହନ୍ତି। ଗୋଟେ ଶ୍ଳୋକ ଅଛି ଆମେ କହିବା ଦୁଇଥର କହିବି ସେ ଶ୍ଳୋକଟି, ତେଣୁ ନା ସେ ଶ୍ଳୋକଟି କହିବେ ଯେ ପ୍ରହ୍ଲାଦ ମାନେ ସେ କୁହାର କହିବା ସମୟ ନାହିଁ କହିବା ସେଇଟା ଜଣ ସାଧୁ ଗାଥା ଯାହାଙ୍କର ସେ ଏଭଳି ସାଧୁ ଥିଲେ ତାଙ୍କର ଗାଥା କ'ଣ ସଦସୀ ସବୁ ସଦା ସଭାରେ ସଦସୀ ସଦସୀ ରିପୋ ବି ସୁରା ରୂପ ରିପୋ ତାଙ୍କର ଶତ୍ରୁମାନେ ମଧ୍ୟ ଅସୁରମାନେ ମଧ୍ୟ ସୁର ଦେବତାମାନେ ମଧ୍ୟ ଗୁଣଗାନ କରନ୍ତି ତାଙ୍କର, ଯଦିଓ ସେ ଅସୁର ଦେବତାମାନଙ୍କର ଶତ୍ରୁ କିନ୍ତୁ ତାଙ୍କର ଶତ୍ରୁମାନେ ମଧ୍ୟ ତାଙ୍କର ଗୁଣଗାନ କରନ୍ତି ରୂପ ଯୁଧିଷ୍ଠିରମାନେ କହୁଛନ୍ତି। ତେଣୁ ପ୍ରତିମାନ ପ୍ରକୃବନ୍ତି ପ୍ରତିମାନ କହିଲେ ଶ୍ରେଷ୍ଠ ଭକ୍ତଙ୍କର ଆଦର୍ଶ ଏଇ ଯେଉଁ ପ୍ରହ୍ଲାଦଙ୍କ ଭଳି ଗୁଣ ଏ ପ୍ରତିମା ଦିଅନ୍ତି ଉପମା ଦିଅନ୍ତି ପ୍ରତିମାନ ପ୍ରକୃବନ୍ତି କିମୁଦା ନିଏ ଭବା ଦୃଷା କିମୁଦ ଏଇଟା କୈମୁଦଙ୍କ ନାଁ ବୋଲି କୁହାଯାଏ, ଅନ୍ୟ କାହାର ଉଦାହରଣ କୁହନ୍ତୁ ଭବା ଦୃଷା ଏ ଯୁଧିଷ୍ଠିର ମହାରାଜ ଆପଣଙ୍କ ଭଳି ସିଏ ମଧ୍ୟ ତୁମ ଭଳି ସିଏ ମଧ୍ୟ ଭବା ଦୃଷା। ତେଣୁ ଗୁଣେଇ ଅଳମ୍ ଗୁଣ ଯଦି ଆଲୋଚନା କରିବା ବହୁତ ଗୁଣ ରହିଛି ଅଳମ୍ କହିହେବ ନାହିଁ, ଅସଂଖ୍ୟ ଅସଂଖ୍ୟ ଗୁଣ ରହିଛି ତାଙ୍କର। ମହାତ୍ମ୍ୟ ତସ୍ୟ ସୂଚନ୍ତି ଏତେ ତାଙ୍କର ମହାତ୍ମ୍ୟ ଥିଲା ତାଙ୍କୁ ବର୍ଣ୍ଣନା କରିହେବ ନାହିଁ। ଗୁଣେଇ ଅଳମ୍ ବାସୁଦେବେ ଭଗବତୀ ଯସ୍ୟ ନୈସର୍ଗିକ ରତି ଭଗବାନ ଯଦି ଯଦି ଜଣେ ରତି କରିବ ଯଦି ସ୍ୱାଭାବିକ ରତି ଆସିବ ତାଙ୍କର ତାହେଲେ ସେଇ ଗୁଣ ଭଗବାନଙ୍କ ଗୁଣ ସେ ପ୍ରାପ୍ତ ହେବେ, ଏଭଳି ତାଙ୍କର ଗୁଣ ଥିଲା। ପ୍ରହ୍ଲାଦଙ୍କ କଥା ସାରିଦେବା ସମୟ ହୋଇଗଲାଣି, ସାରିଦେବା କଥା ସଙ୍ଗୀତ ଟିକିଏ ଡେରି ହେଲେ ଚଳିବ। ତେଣୁ ନ୍ୟସ୍ତ କ୍ରୀଡ଼ାର ବାଳ ଛୋଟ ପିଲା ଅବସ୍ଥାରେ ଆମର ଛୋଟ ପିଲା ରହିଛନ୍ତି ସେମାନେ ସବୁବେଳେ ବିଚଳିତ ହେଉଛନ୍ତି କିନ୍ତୁ ସେ କୌଣସି ଖେଳୁନଥିଲେ ପିଲାମାନେ କହିଲେ ସବୁବେଳେ ଖେଳିବା ପାଇଁ ବ୍ୟଗ୍ର କିନ୍ତୁ ଇଏ ବିଲକ୍ଷଣ ନ୍ୟସ୍ତ କ୍ରୀଡ଼ାନକୁ କୌଣସି କ୍ରୀଡ଼ା ଖେଳା କରୁନଥିଲେ ନ୍ୟସ୍ତ କ୍ରୀଡ଼ାନକୁ ବାଳ ବାଳ ଅବସ୍ଥା ଛୋଟ ପିଲା ଅବସ୍ଥାରେ ଜଡ଼ବତ୍ ତା ମନସ୍ତା ସେମାନେ ଭାବୁଥିଲେ ଜଡ଼ ବୋଲି କିଛି କରୁନାହିଁ କିଛି କହୁନାହିଁ ଖେଳୁନାହିଁ କିଛି ନାହିଁ ଜଡ଼ଭଟ ବି ରହୁଛି ଭରତକୁ ସମସ୍ତେ ଭାବୁଥିଲେ ଜଡ଼ ବୋଲି ଜଡ଼ଭଟ ବୋଲି କୁହାଯାଉଥିଲା କିନ୍ତୁ ଆମେ ବୁଝିପାରିବା ନାହିଁ ଜଡ଼ ଏବଂ ସବୁଠାରୁ ଶ୍ରେଷ୍ଠ ଭକ୍ତ ଭିତରେ ତଫାତ୍ ବୁଝିପାରିବା ନାହିଁ ଜଡ଼ବତ୍ ତା ମନସ୍ତା ମନରେ ସବୁବେଳେ ଚିନ୍ତା କରୁଥିଲେ ଭଗବାନ ଏ ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ଏ ସବୁବେଳେ ଭଗବାନଙ୍କର ସ୍ମରଣ କରୁଥିଲେ ତନ୍ ମନସ୍ତା କୃଷ୍ଣ ଗ୍ରହ ଗୃହୀତ ଆତ୍ମା ସେ ଭଗବାନଙ୍କ ମନରେ ଚିନ୍ତା କରୁନଥିଲେ ଭଗବାନ ତାଙ୍କୁ ଆକର୍ଷଣ କରି ରଖିଥିଲେ ଇଏ କଥା ଅମ୍ବରୀଷ ସବୁବେଳେ ମନକୁ ଭଗବାନ ପାଦକୁ ଲଗାଉଥିଲେ କିନ୍ତୁ ପ୍ରହ୍ଲାଦଙ୍କର ମନକୁ ଭଗବାନ ଆକୃଷ୍ଟ କରି ନେଇଥିଲେ କୃଷ୍ଣ ଗ୍ରହ ଗୃହୀତ ଆତ୍ମା ଇଏ ହେଉଛି କଥା ନ ବେଦ ଜଗତ ଦିଶେନ୍ ସେ ଜାଣିପାରୁନଥିଲେ ଜଗତରେ କ'ଣ ସବୁ ଚାଲିଛି କ'ଣ ଘଟଣା ହେଉଛି କିଏ ମୋ ବୋଲି ଆସିଲେ ରାହୁଲ ଗାନ୍ଧୀ ଆସିଲେ କିଏ ସେତିକି ଜାଣିପାରୁନଥିଲେ ନ ବେଦ ଜଗତ ଦିଶେନ୍ କିଭଳି ଭାବରେ ତାଙ୍କ ପିତାଙ୍କ ପାଖରେ ଦେବତାମାନେ ଆସି ସେବା କରୁଛନ୍ତି ସେଥିପ୍ରତି ସେ ଆକୃଷ୍ଟ ହେଉନଥିଲେ ସେ ଚିନ୍ତା ନଥିଲା କ'ଣ ଘଟିଛି ସ୍କୋର କେତେ ହେଲା କ୍ରିକେଟ୍ ସ୍କୋର ଏସବୁ ତାଙ୍କର ଚିନ୍ତା ନଥିଲା ଜଗତ ଦିଶେନ୍ ଏଭଳି ଚିନ୍ତା କରୁନଥିଲେ ସ୍ଥାବର ଜଙ୍ଗନ ଦେଖେ ଦେଖି ନା ଦେଖେ ତାର ମୃତ୍ୟୁ ସବୁଠାରୁ ସେ ଭଗବାନ ଦର୍ଶନ କରୁଥିଲେ ଏଭଳି ଭାବରେ ଭକ୍ତ ଥିଲେ ସେ ଆସିନ ପର୍ଯ୍ୟଟନ ଆଶ୍ରମ ଶୟନ ପ୍ରବିବନ ଭୁବନ ନାନୁସନ୍ଧତ ଏତାନି ଗୋବିନ୍ଦ ପରିଲମ୍ବିତ ସେ ଏଭଳି ଭାବରେ ଅବସ୍ଥାରେ ଥିଲେ ଯେତେବେଳେ ବସୁଥିଲେ ଯୁଆଡ଼େ ଯାଉଥିଲେ ଯେତେବେଳେ କିଛି ଖାଦ୍ୟ ଗ୍ରହଣ କରୁଥିଲେ କେତେବେଳେ ଶୟନ କରୁଥିଲେ କେତେବେଳେ ପାଣି ପିଉଥିଲେ କେତେବେଳେ କଥା କହୁଥିଲେ ନାନ ସନ୍ଧତ ଏତାନି ସେ ଜାଣିନାହାନ୍ତି କ'ଣ ସବୁ ମୁଁ କରୁଛି ଭଗବତାରେ ଗୋଟେ ନାହିଁ ସେ କ'ଣ ସେଟା ଅଶ୍ୱିନ ପ୍ରବିମାନ ଗୁଣ ବିଷୟ ନବୀ ଇନ୍ଦ୍ରାଣ ଜାତୀୟ କରୁଛନ୍ତି ଦାର ଯେଉଁ ନାହିଁ ସେ କହିଲି ଭଗବତ ପଞ୍ଚମଧ୍ୟାରେ ଯାହା କଲେ ମଧ୍ୟ ସେ କିଛି କରୁନାହାନ୍ତି କାରଣ ଇନ୍ଦ୍ରିୟମାନେ ସେସବୁ କରୁଛନ୍ତି ସେସବୁ ସେପଟେ ଅଛନ୍ତି ପଞ୍ଚମ ଦେହରେ ତେଣୁ ସେଇଭଳି ଭାବରେ ଇଏ ସେଇଭଳି ଭାବରେ ଏସବୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ହେଉଛି ସେସବୁ ଚିନ୍ତା କରୁଛନ୍ତି ସେ ବିଷୟରେ କେବଳ ଚିନ୍ତା ହେଉଛି ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ପ୍ରହ୍ଲାଦ ମହାରାଜ କହୁଛନ୍ତି ପ୍ରହ୍ଲାଦ ମହାରାଜ କୃଷ୍ଣ ଭାବନା ମୁକ୍ତ ଦ୍ୱାରା ସିଦ୍ଧିଲାଭ କରିବାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଏଇଟା ଜଣଙ୍କୁ ଦୃଷ୍ଟାନ୍ତ କ୍ୱଚିତ୍ ରୋଦତି ବୈକୁଣ୍ଠ ଚିନ୍ତା ସବଳ ଚେତନ କ୍ୱଚିତ୍ ହସତି ତ ଚିନ୍ତା ହ୍ଲାଦ ଉଦ୍ଗାୟତି କ୍ୱଚିତ୍ ଇଏ ହେଉଛି ଶ୍ରେଷ୍ଠ ଭକ୍ତଙ୍କର ଲକ୍ଷଣ ଭାଗବତ ଏକାଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି କ୍ୱଚିତ୍ ରୁଦତି କେତେବେଳେ ପ୍ରଣୟ କରନ୍ତି ବୈକୁଣ୍ଠ ଚିନ୍ତା କାରଣ ଭଗବାନଙ୍କର ଚିନ୍ତା ଯେତେବେଳେ କରୁଛନ୍ତି ଭଗବାନଙ୍କୁ ଦେଖିପାରୁନାହାନ୍ତି ସେଥିରେ ରୋଦନ କରୁଛନ୍ତି ଏ ଭାବ ଆମେ ଯେମିତି ଟିକାରେ କହୁଛନ୍ତି ଆମେ ସେ କଥା କହୁନେ ସକ୍ଷମରେ କହୁଛେ ସବଳ ଚେତନ ଯେତେବେଳେ ଦେଖିଲେ ଭଗବାନ ଦୂରେଇ ଯାଉଛନ୍ତି ତେଣୁ ସେ କ୍ରନ୍ଦନ କରୁଛନ୍ତି ମା' ଛୋଟ ପିଲା ମା' କୋଳରେ ରହିଛି ଆନନ୍ଦରେ ରହିଛି ମା' ଯଦି କିଛି କାର୍ଯ୍ୟବଶରେ ଚାଲିଯାଉଛନ୍ତି ପୁତ୍ରକୁ ରଖିଦେଇକି ପୁତ୍ର କ୍ରନ୍ଦନ କରୁଛି ସେଭଳି ଭାବରେ କ୍ରନ୍ଦନ କରୁଛନ୍ତି ପ୍ରହ୍ଲାଦ ଏବଂ କ୍ୱଚିତ୍ ହସତି ତା ଚିନ୍ତା କେତେବେଳେ ଭଗବାନ ଦର୍ଶନ କଲେ ହସି ଦେଉଛନ୍ତି କ'ଣ ପାଇଁ ହସୁଛନ୍ତି ଅନ୍ୟ ଜଣେ ଲାଗିଛି ହେଉଛି ଜଡ଼ ଦୁର୍ଘଟା ବୋଧେ ଜାଗରଟା ଏମିତି ଭାବୁଛନ୍ତି କ୍ୱଚିତ୍ ହସତି ହ୍ଲାଦ ଉଦ୍ଗାୟତ କ୍ୱଚିତ୍ କେତେବେଳେ ବହୁତ ସୁନ୍ଦର ଭାବରେ ଗାନ କରୁଛନ୍ତି ଉଦ୍ଗାୟତ ବହୁତ ଜୋରରେ ଗାନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ନଦତି କ୍ୱଚିତ୍ ଉତ୍କଣ୍ଠ ନଦତି କହିଲେ ନାଦ କରୁଛନ୍ତି ଚିତ୍କାର କରୁଛନ୍ତି ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତ୍ପତେ ଗୋପେଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତେ ମୁଁ ଥରେ ମୋର 20 ବର୍ଷ ଚାକିରି ମୁଁ ପୁରୀରେ ମୋତେ ଜଗନ୍ନାଥ ଦେଇଥିଲେ କାର୍ଯ୍ୟ ଦେଇଥିଲେ ମନ୍ଦିର ସାହୁ ଅଧିକ ସମୟ ଯାଏ ସେଠି ଦେଖେ ଜଣେ ଭକ୍ତ ଆସନ୍ତି ସେ ଖାଲି ଗୋଟିଏ ଶ୍ଳୋକ କହିବେ ଶ୍ରୀ ମଧୁସୂଦନ ଜୟ ମଧୁସୂଦନ ଶ୍ରୀ ମଧୁସୂଦନ ଏହି ଶ୍ଳୋକଟି କହିବେ ଏଭଳି ଭାବରେ କହିବେ ତାଙ୍କର ଶରୀରରେ ରୋମାଞ୍ଚ ଦାତ ହେବ ସେ ଗୋଟିଏ ଶ୍ଳୋକ ସେଇ ଗୋଟିଏ ଶ୍ଳୋକ ନୁହଁ ଖାଲି ସେତିକି ଗୋଟିଏ ଲାଇନ୍ କହିବେ ଶ୍ରୀ ମଧୁସୂଦନ ଜୟ ମଧୁସୂଦନ ଶ୍ରୀ ମଧୁସୂଦନ ଭଗବାନ ଗୋଟିଏ ଭଗବାନ ପ୍ରତି ଶ୍ଳୋକରେ ନାମ ନାମ କାରି ବୋଧା ନିଜ ସବୁ ଶକ୍ତି ଭଗବାନଙ୍କର ପ୍ରତି ନାମରେ ଭଗବାନଙ୍କ ସମସ୍ତ ଶକ୍ତି ରହିଛି କିନ୍ତୁ ଆମେ ଏତେ ହତଭାଗା ଭଗବାନ ନାମରେ ଆମ ବୃତ୍ତି ଆସୁନାହିଁ ତେଣୁ ଭଗବାନଙ୍କ ନାମରେ ଗ୍ରହଣ କରୁଛନ୍ତି ସେତେବେଳେ ସେ ସେଇଭଳି ଭାବରେ ମାନେ ଚିତ୍କାର କରୁଛନ୍ତି ଭାବି ଗୋଟେ ପାଗଳ ହୋଇଗଲା ତାଙ୍କର ପିତାମାତାଙ୍କ ଭାବୁଥିବେ ବିଶେଷ ଭାବରେ ତାଙ୍କର ମା ନ ଭାବିଲେ ମଧ୍ୟ ହିରଣ କଷି ଭାବୁଥିବ ସେୟା ପୁତ୍ରଟା ହେଲା ଯେ କ'ଣ କ'ଣ ହାଣ୍ଡିକାପ ପୁତ୍ର ଲାଜ ହେଲା ମେଣ୍ଟାଲି ହାଣ୍ଡିକାପ ବୋଲି ଭାବୁଥିବେ ସିଏ ତେଣୁ ବିଲଜ୍ଜ ନୃତ୍ୟଟି କ୍ୱଚିତ ଆଉ ଲଜ୍ଜା ନାହିଁ ସମସ୍ତ ସାମ୍ନାରେ ନୃତ୍ୟ କରୁଛନ୍ତି ବିଲଜ୍ଜ ନୃତ୍ୟଟି କ୍ୱଚିତ କ୍ୱଚିତ ତତ୍ ଭାବନା ଯୁକ୍ତ ଭଗବାନଙ୍କର ଯେତେବେଳେ ଭାବନା ହୋଇଯାଉଛି ଭାବନା ଆସିଯାଉଛି ସେ ସମୟରେ ତନ୍ମୟ ଅନୁଚକାର ତେଣୁ ଏହିସବୁ କାର୍ଯ୍ୟ ତନ୍ମୟ ହୋଇକି କରୁଛନ୍ତି ସାଧାରଣ ବ୍ୟକ୍ତି ବୁଝିପାରିବେ ନାହିଁ ଭକ୍ତଙ୍କର ଯେଉଁ ସ୍ଥିତିକୁ ବୁଝିପାରିବେ ନାହିଁ ଭକ୍ତଙ୍କର ସ୍ଥିତି ସେଥିପାଇଁ ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି ଯତ ଦେଖ ବୈଷ୍ଣବେର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାଣିଅ ତାହା ପରମାର୍ଥିକ ସୁଖ ଆମେ ଭାବୁଛେ ବୈଷ୍ଣବ ଜଣକ କିଛି ନାହିଁ ଏହାର ଖଣ୍ଡେ କୌପିନ୍ୟ ରହିଛି ବହୁତ କଷ୍ଟରେ ରହିଛି କିନ୍ତୁ ପ୍ରକୃତରେ ସେ ପରାନନ୍ଦରେ ରହିଛି ଆମେ ଗୋଟେ କଥା କହିବା ରାଜା ଥିଲେ ବହୁତ ତାଙ୍କର ଐଶ୍ୱର୍ଯ୍ୟ ଥିଲା କିନ୍ତୁ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ ବହୁତ ପ୍ରକାର ଚେଷ୍ଟା କଲେ ଶାନ୍ତି ପାଇନାହାନ୍ତି ଆନନ୍ଦ ପାଇପାରୁନାହାନ୍ତି ତାଙ୍କର ମନ୍ତ୍ରୀ ଯେ ଭକ୍ତ ଥିଲେ ନା ଯାହାବି ହଉ ମନ୍ତ୍ରୀ ତାଙ୍କର କହିଲେ ରାଜ୍ୟରେ ଦେଖ କିଏ ଆନନ୍ଦରେ ରହିଛି କିଏ ଶାନ୍ତିରେ ରହିଛି ସେଇଭଳି ତାଙ୍କଠାରୁ ତାଙ୍କର ସାର୍ଟଟା ଯଦି ଆଣିକି ସେ ପିନ୍ଧିଦେବେ ତାହେଲେ ସେ ଶାନ୍ତିରେ ରହିବେ ଏଇଭଳି ଭାବେ ଆମେ ପଢ଼ୁଥିଲେ ଏଇଟା ଆମ ସ୍କୁଲରେ ଥିଲା ତେଣୁ ସାରା ରାଜ୍ୟରେ ବୁଲିଗଲେ କିଏ ଆନନ୍ଦରେ ରହିଛି ତେଣୁ ତାଙ୍କର ସବୁ ସୈନ୍ୟମାନେ ଯାଇ ଦେଖିଲେ ଗୋଟେ ପିଲାଟେ ବହୁତ ଆନନ୍ଦରେ ନୃତ୍ୟ କରୁଛି ଗୀତ କରୁଛି ଶୟନ କରୁଛି କିଛି ନାହିଁ ତା ବସନହୀନ କୌଣସି ବସ୍ତ୍ର ନାହିଁ ତାଙ୍କ ପାଖରେ ପହଞ୍ଚିକି କହିଲେ ତୁମେ ଏତେ ଆନନ୍ଦରେ ଅଛ ନା ହଁ ଭଗବାନଙ୍କର ଚିନ୍ତା କରୁଛି ଆନନ୍ଦରେ ରହିବୁ ନା ଆପଣଙ୍କର ସାର୍ଟଟା ଟିକେ ଦେବେ କି ନା ମୋର ସାର୍ଟ କାହିଁକି ମୁଁ କହିବାର ଉଦ୍ଦେଶ୍ୟ କିଛି ନଥିଲେ ମଧ୍ୟ ଜଣେ ଭଗବାନଙ୍କର ଚିନ୍ତାରେ ଆନନ୍ଦରେ ରହିପାରିବ ଯଥେଷ୍ଟ ବୈଷ୍ଣବର କଥାକୁ ଆମେ ବୁଝିପାରିବା ନାହିଁ ପ୍ରହ୍ଲାଦ ମହାରାଜ ସେଇଭଳି ଥିଲେ ତେଣୁ କ୍ୱଚିତ୍ କ୍ୱଚିତ୍ ଉପଲୋକ ତୁଷ୍ଣୀ ମାନେ ଏଇ ଭଗବାନ କଥା ଯେଉଁ ଗାନ କରୁଥିଲେ ରୋମାଞ୍ଚିତ ହୋଇଯାଉଥିଲେ କେତେବେଳେ ସମ୍ପୂର୍ଣ୍ଣ ମୌନ ହୋଇଯାଉଥିଲେ ଯେ ଭାବେ ମୁକଟା ବୋଧେ ଏଭଳି ଭାବୁଥିଲେ ତୁଷ୍ଣୀ ଆସ୍ତେ ସଂସ୍ପର୍ଶ ନିର୍ଭୂତ ଭଗବାନର ସ୍ପର୍ଶ ସେ ଅନୁଭବ କରୁଥିଲେ ନିର୍ଭୂତ ବହୁତ ଆନନ୍ଦିତ ହୋଇଯାଇଥିଲେ ନିବୃତ ନିର୍ଭୂତ ଏଇ ଦୁଇଟି ଶବ୍ଦ ରହିଛି ନିବୃତ କହିଲେ ନିବୃତ ହେବା ନିର୍ଭୂତ କହିଲେ ଆନନ୍ଦିତ ହେବା ଗୋଟିଏ ରେପରେ ସବୁ ପରିବର୍ତ୍ତନ ହୋଇଯାଉଛି ନିର୍ଭୂତ ତେଣୁ ଆସ୍ପନ୍ଦ ପ୍ରଣୟାନନ୍ଦ ଶରୀଳା ମିଳିତେ କ୍ଷଣ ତାଙ୍କ ଶରୀର ଯେମିତି ମୃତ ଭଳି ହୋଇଯାଉଥିଲା ଅସ୍ପନ୍ଦ ସ୍ପନ୍ଦନ ଶୂନ୍ୟ ଲାଗୁଥିଲା ପ୍ରଣୟ ରସନା ଏଇଭଳି ଭାବେ ଭଗବାନ ପ୍ରେମ ରହିଥିଲେ ଭାବ ମୂର୍ଚ୍ଛା ଭାବ ଆସୁଥିଲା ଏ ଦଶଟି ଭାବ ରହିଛି ତେଣୁ ମିଳିତେ କ୍ଷଣ ଚକ୍ଷୁକୁ ଉନ୍ମିଳିତ ମାନେ ପୁନଃ କରିପାରୁନଥିଲେ ଅର୍ଦ୍ଧନିମିତ କ୍ଷଣରେ ସବୁବେଳେ ଭଗବାନ ଦର୍ଶନ କରୁଥିଲେ ଏଭଳି ଭାବେ ପ୍ରହ୍ଲାଦଙ୍କ ଚରିତ୍ର ସ ଉତ୍ତମ ଶ୍ଳୋକ ପଦାରବିନ୍ଦୟୋ ନିଷେବୟା କିଞ୍ଚନ ସଙ୍ଗଲବ୍ଧୟା ତନ୍ମନ୍ ପରାମ ନିର୍ଭୂତ ମାତ୍ମନୋ ମୁହୁ ଦୁଃସଙ୍ଗ ଦୀନସ୍ୟ ମନ ସମଂ ବ୍ୟଧା ଉତ୍ତମ ଶ୍ଳୋକଙ୍କର ପଦାରବିନ୍ଦରେ ମନଟା ଥିବାରୁ ନିଷେବୟା ଭଗବାନ ପାଦପଦ୍ମର ସେବା କରୁଥିଲେ ସବୁବେଳେ ସ୍ମରଣ କରୁଥିଲେ ଅକିଞ୍ଚନ ସଙ୍ଗଲବ୍ଧୟା ସେହିଭଳି ଭାବରେ ଅକିଞ୍ଚନ ରାଳକମୁନିଙ୍କ ସଙ୍ଗଲାଭ କରିଥିଲେ ତନ୍ମନ୍ ପରାମ ସେହିଭଳି ଭାବରେ ପରାମ ନିର୍ଭୂତି ଆତ୍ମନ ବହୁତ ଆନନ୍ଦିତ ସେମାନେ ହେଉଥିଲେ ଆତ୍ମାରେ ଆନନ୍ଦିତ ହେଉଥିଲେ ସେମାନେ ମୁହୁ ସବୁ ସମୟରେ ଦୁଃସଙ୍ଗ ଦିନସ୍ୟ ମନ ସମଂ ବ୍ୟଧା ଯେଉଁମାନେ ଏ ସ୍ଥିତିକୁ ଯାଇନାହାନ୍ତି ଦୁଃସଙ୍ଗ ଯେଉଁମାନେ ସତ୍ସଙ୍ଗ କରିନାହାନ୍ତି ଦୀନ ବ୍ୟକ୍ତି ଯେଉଁମାନେ ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୋଇନାହାନ୍ତି ସେମାନେ ଦୀନ ବ୍ୟକ୍ତି କୃପଣ ବ୍ୟକ୍ତି ସେମାନେ ସେମାନେ ମଧ୍ୟ ତାଙ୍କର ଦର୍ଶନ କଲେ ମନ ସମଂ ବ୍ୟଧା ସେମାନେ ମଧ୍ୟ ଆନନ୍ଦିତ ହୋଇଯାଉଥିଲେ ଏ ଡିଆଁ ରୋଗ ଭଳି ଭକ୍ତ ମଧ୍ୟ ଭକ୍ତଙ୍କ ସଙ୍ଗ ଭକ୍ତ ଭଗବତ ଭକ୍ତି ସଙ୍ଗେନ ପରିଯାଏ ଭକ୍ତଙ୍କର ସଙ୍ଗ କଲେ ଆମେ ମଧ୍ୟ ଭକ୍ତି ପ୍ରାପ୍ତ ହେବା ଯେମିତି ଡିଆଁ ରୋଗ ଯେମିତି ଆମକୁ ଜଣଙ୍କ ଗୋଟିଏ ରୋଗ ରୋଗୀକୁ ପାଖକୁ ଆଉ ଗୋଟେ ରୋଗୀ ପାଖକୁ ଯାଏ ଆଉ ଗୋଟେ ବ୍ୟକ୍ତି ପାଖକୁ ଯାଏ ସେହିଭଳି ଭାବରେ ଜଣେ ଭକ୍ତଙ୍କର ସଙ୍ଗ କଲେ ଆଉ ମାନେ ଅନ୍ୟମାନେ ଯଦି ଭକ୍ତ ହେଇଯିବେ। ତେଣୁ ତସ୍ମିନ୍ ମହାଭାଗବତେ ମହାଭାଗେ ମହାତ୍ମନି ହିରଣ୍ୟକଶିପୁ ରାଜନ୍ ଅକରୋତ୍ ଅକରୋତ୍ ଅଗମାତ୍ମନି ଆତ୍ମଜେ। ଏଭଳି ମହାତ୍ମା ମହାଭାଗବତ, ସେ ମହାଭାଗବତ ସବୁଠାରୁ ସେ ଭଗବାନ ଦର୍ଶନ କରୁଥିଲେ। ମହାଭାଗବତ ବିଷୟରେ ଭାଗବତ ଏକାସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ମହାଭାଗବତ କିଏ, ସବୁଠାରୁ ସେ ଭଗବାନ ଦର୍ଶନ କରୁଥିଲେ। ମହାଭାଗବତ ଆମେ ଶୁଣିବା ପଞ୍ଚମ ଅଧ୍ୟାୟ ତାଙ୍କ କଥା ଆସିବ। ତେଣୁ ମହାଭାଗେ ମହାତ୍ମନି ମହାଭାଗ୍ୟ, ତାଙ୍କର ମହାଭାଗ ଯୁଧିଷ୍ଠିର ମହାରାଜ ମଧ୍ୟ ମହାଭାଗ ତାଙ୍କୁ କହୁଛନ୍ତି ସେ କଥା। ସେ ମହାତ୍ମନି, ସେ ମହାନ ଆତ୍ମା, ସେ ହିରଣ୍ୟକଶିପୁ ରାଜନ୍, ହେ ରାଜନ୍, କିନ୍ତୁ ଏଭଳି ପୁତ୍ରପତି ହିରଣ୍ୟକଶିପୁ ଆକ୍ରୋତ୍ ଅଘମାତ୍ମଜନ୍ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରି, ନିଜ ପୁତ୍ର ହେଇକରି ମଧ୍ୟ, ଅନ୍ୟ କିଏ ବ୍ୟକ୍ତି ହେଇଥିଲେ ଅଲଗା କଥା, ନିଜ ପୁତ୍ର ସେ ଆତ୍ମଜ, ନିଜର ପୁତ୍ର ସେ ଆତ୍ମା, କ'ଣ ପୁତ୍ର ହେଉଛି ପିତାଙ୍କର, ତାଙ୍କୁ ତାଙ୍କର ସେ ବିସ୍ତାର ବୋଲି କୁହାଯାଏ, ହେଇକରି ମଧ୍ୟ ସେ ତାଙ୍କ ପ୍ରତି ଦ୍ରୋହ କଲେ। ଏକଥା ଶୁଣି ନାରଦମୁନି କହୁଛନ୍ତି, ନାରଦମୁନି କଥା ଶୁଣି ଯୁଧିଷ୍ଠିର ମହାରାଜ କହୁଛନ୍ତି, ଦେବର୍ଷି ଏତଦ୍ ଇଚ୍ଛା ବେଦିତ ତବ ସୁବ୍ରତ, ଯତ୍ ଆତ୍ମଜାୟ ଶୁଦ୍ଧାୟ ପିତାଦାତ୍ ସାଧବେ ହେବ। ହେ ସୁବ୍ରତ, ନାରଦମୁନିକୁ ସୁବ୍ରତ ବୋଲି କହୁଛନ୍ତି, ହେ ସୁବ୍ରତ, ସୁବ୍ରତ କହିଲେ ସୁନ୍ଦର ବ୍ରତ ଯାହାର, ଆମର ବ୍ରତ କ'ଣ, ଭଗବାନଙ୍କର ଭକ୍ତ ଆମେ, ଇଏ ହେଉଛି ଆମ ବ୍ରତ। ନାରଦମୁନି ସେହିଭଳି ଭାବରେ ସୁବ୍ରତ, ଦେବର୍ଷି ଏତଦ୍ ଇଚ୍ଛା ଆମ ବେଦୀ, ମୁଁ ଜାଣିବା ପାଇଁ ଚାହୁଁଛି ପ୍ରଭୁ ଦେବର୍ଷି, ଯେ ଯତ୍ ଆତ୍ମଜାୟ ଶୁଦ୍ଧାୟ, ଏତେ ଶୁଦ୍ଧ ବ୍ୟକ୍ତି ଥିଲେ, ନିଜ ତାଙ୍କ ପୁତ୍ର ଥିଲେ, ପିତା ହେଇକରି ମଧ୍ୟ ସାଧବ ସାଧୁ ପୁତ୍ରଙ୍କ ପ୍ରତି ଅଗମ କଲେ, ତାଙ୍କୁ ଦ୍ରୋହ କଲେ, ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ, ନା ପୁତ୍ରାଣ ବିପ୍ରତିକୂଳାନ୍ ସ୍ୱାନ୍ ପିତର ପୁତ୍ରବତ୍ସଳା ଉପଲବନ୍ତେ ଶିକ୍ଷାର୍ଥଂ ନୈଭାଗ ମପରୋ ଯଥା। ପୁତ୍ରାଣ ବିପ୍ରତିକୂଳାନ୍, ପୁତ୍ର ଯଦି ମଧ୍ୟ ବିଭିନ୍ନ ପ୍ରକାର ଅନ୍ୟାୟ କାର୍ଯ୍ୟ କରେ, ବିଭିନ୍ନ ପ୍ରକାର ଅନ୍ୟାୟ କଲେ ମଧ୍ୟ, ସ୍ୱାନ୍ ପିତର ପୁତ୍ରବତ୍ସଳା, ତାଙ୍କର ଯେ ପିତ୍ର ପିତା ସେ ପୁତ୍ରବତ୍ସଳ, ତେଣୁ ଉପଲବନ୍ତେ ଶିକ୍ଷା, ଯଦି ବା ତାଙ୍କୁ ଯଦି ଦ୍ରୋହ କଲେ, ତାଙ୍କୁ ଯଦି ଦଣ୍ଡ ଦେଲେ, ତାଙ୍କୁ ଶିକ୍ଷା ପାଇଁ ଦେବେ, ନୈଭାଗ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁବେ ନାହିଁ କେବେ ହେଲେ, ତାହେଲେ କିମୁତାନୁବସାନ୍ ସାଧୁନ୍ ତାଦୃଶାନ୍ ଗୁରୁଦେବତା ଏତତ୍ କୌତୂହଳଂ ବ୍ରହ୍ମନ୍ ଅସ୍ମାକଂ ବିଧମ ପ୍ରଭୁ ପିତୁ ପୁତ୍ରାୟ ଯତ୍ ଦ୍ୱେଷୋ ମରଣାୟ ପ୍ରଯୋଜିତ। ତେଣୁ ଏ ତିନୋଟି ଶ୍ଳୋକରେ ସେ ପ୍ରଶ୍ନ କରିଛନ୍ତି, କିମୁତା ମହାରାଜ ଯୁଧିଷ୍ଠିର ପ୍ରଶ୍ନ କଲେ, ଏ ପ୍ରକାର ଆଜ୍ଞାନବର୍ତ୍ତୀ ସଦାଚାରୀ ଓ ପିତୃଭକ୍ତ ପୁତ୍ରପତି ହିଂସାଚରଣ କରିବା ପିତା ପକ୍ଷରେ କିପରି ସମ୍ଭବ ହୋଇପାରେ, ସେ ବୁଝିପାରୁନଥିଲେ ଯୁଧିଷ୍ଠିର ମହାରାଜ। ତେଣୁ ଏ ବ୍ରାହ୍ମଣ, ଏ ପ୍ରଭୁ ସ୍ୱଭାବତଃ ସ୍ନେହଶୀଳ ପିତା ତାଙ୍କର ମହାନ ପୁତ୍ରକୁ ଦଣ୍ଡ ଦେବାରେ ଉଦ୍ଦେଶ୍ୟ ଯେ ହତ୍ୟା କରିବାର ଚେଷ୍ଟା ହୋଇପାରେ ତାହା ମୁଁ କେବେ ଶୁଣିନାହିଁ, ଇଏ ଗୋଟେ ବିଲକ୍ଷଣ ଚରିତ୍ର, ତେଣୁ ଦୟାକରି ଆପଣ ମୋର ଏହି ସନ୍ଦେହକୁ ଦୂର କରନ୍ତୁ। ପ୍ରଶ୍ନ ଆଗରୁ ମଧ୍ୟ ପଚାରିଥିଲେ ପ୍ରଥମ ଅଧ୍ୟାୟରେ, ପୁଣି ଆଉ ଥରେ ଏଇଟା ପଚାରୁଛନ୍ତି। ତେଣୁ ମାନବ ସମାଜର ଇତିହାସରେ ସ୍ନେହପରାୟଣ ପିତା ମହାନ ଭଗବତ ଭକ୍ତ ପୁତ୍ରଙ୍କୁ ଦଣ୍ଡ ଦେବାର ଦୃଷ୍ଟାନ୍ତ ବିରଳ, ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି। ଏଇଭଳି ଭାବରେ ଆମେ ତତ୍ତର ହେଇ କହିଦେଲେ ଆପଣ ବୁଝିଲେ କି ନାହିଁ ଜାଣିନାହିଁ, କାରଣ ଅଳ୍ପ ସମୟ ରହିଛି ଆମର କଥା, ବିଶ୍ରାମ ଦେବ ଚତୁର୍ଥ ଅଧ୍ୟାୟ ଶେଷ ହେଲେ ପଞ୍ଚମ ଅଧ୍ୟାୟ କଥା ଆରମ୍ଭ ହେବ ଆସନ୍ତାକାଲି। ଆପଣ ଯିଏ ଚାହିଁବେ ଆସିପାରିବେ, ଶ୍ରବଣ କରିପାରିବେ, ଯିଏ ଶୁଣିପାରିବେ ପାରୁନାହାନ୍ତି ସେମାନେ ମଧ୍ୟ ରଘୁନନ୍ଦନ ଫେସବୁକ୍ରେ ଆପଣ ଦେଖିପାରିବେ, ଲାଇଭ ଟେଲିକାଷ୍ଟ ହେଉଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମେ ତତ୍ତର ହେଇ କହିଦେଲେ ଆପଣ ବୁଝିପାରିଲେ ନା ନାହିଁ, ଆପଣ ସମ୍ବଲପୁରୀ ଭାଷା ଓଡ଼ିଆ କଟକ ଭାଷା, କାହା କିଛି ସନ୍ଦେହ ଅଛି ବା କିଛି ପ୍ରଶ୍ନ ଅଛି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଜୟ ଶ୍ରୀ ଗୁରୁଦେବ କି ଜୟ, ସମ୍ବେତ ଗୌରଭକୁନ୍ଦ କି ଜୟ, ଜୟ ଗୌର ପ୍ରେମାନନ୍ଦେ। ଆମର ପ୍ରେମାନନ୍ଦ ପ୍ରଭୁ ପାଞ୍ଚ ମିନିଟ୍ କୀର୍ତ୍ତନ କରିବେ, ତାପରେ ଆମର ଆଜି ସଣ୍ଡେ ପ୍ରୋଗ୍ରାମ କୀର୍ତ୍ତନ ହେବ, ତାପରେ ପ୍ରସାଦ ବ୍ୟବସ୍ଥା ଅଛି, ପ୍ରସାଦ ରେଡ଼ି ହେଇକି ରହିଛନ୍ତି, କେତେବେଳେ ଆପଣମାନେ ଆସିଲେ ପ୍ରସାଦ ପାଇବେ, କିନ୍ତୁ ଆମେ ଇଏ ପ୍ରସାଦ, ଇଏ ଆତ୍ମାର ପ୍ରସାଦ, ସେ ଶରୀର ସିଏ ମଧ୍ୟ ଆତ୍ମାର ପ୍ରସାଦ, କିନ୍ତୁ ଇଏ ମଧ୍ୟ ଆତ୍ମାର ଖାଦ୍ୟ।
ହରେ କୃଷ୍ଣ।
Vamos.